ବିଂଶତମ ଅଧ୍ୟାୟ 23ତମ ଅଧ୍ୟାୟ ଗୋପୀମାନଙ୍କୁ ଗୋପକନ୍ୟାମାନଙ୍କୁ କୃପା କଲା ପରେ ବୃନ୍ଦାବନ ଯେତେବେଳେ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାପରେ ସୁଖଦେବ ଗୋସ୍ୱାମୀଙ୍କ ମନରେ ଏକ ଲୀଳା ଉଦିତ ହେଇଛି, ଗ୍ରୀଷ୍ମ ଋତୁର ଲୀଳା। ଯଜ୍ଞପତ୍ରୀମାନଙ୍କ ପ୍ରତି କିଭଳି କୃପା କରୁଛନ୍ତି ତାକୁ ଆମେ ଶ୍ରବଣ କରୁଛେ ଗତକାଲି ଠାରୁ। ବୃକ୍ଷମାନଙ୍କ ପ୍ରଶଂସା କରି ଯଦି ଶାସ୍ତ୍ରରେ ସମାଜରେ ସବୁବେଳେ ପ୍ରଶଂସା ଅଛି ନିନ୍ଦା ଅଛି, ଶାସ୍ତ୍ର ତାର ଅର୍ଥ ତାହା ନୁହେଁ। ଏ ଜଗତର ଏମିତି ଧର୍ମ ବା ଆମମାନଙ୍କର ସ୍ୱଭାବ କେବଳ ଜଣେ ପ୍ରଶଂସା କରି ରହିପାରିବନି, ସେ ପ୍ରଶଂସା ଜଣକୁ କଲେ ଅନ୍ୟକୁ ନିନ୍ଦା କରିବ। ଜଣେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଅଛି ନା, ଏ ଦ୍ୱନ୍ଦ୍ୱ ଜଗତଟା ହେଉଛି ଦ୍ୱନ୍ଦ୍ୱମୟ ଜଗତ, ଏଠି ଅଛି ସେ ମୋହର ନ କଲେ ମନ ଭିତରେ ଯେମିତି କାହାକୁ ଭଲ ପାଉଛି ମାନେ କାହାକୁ ସେ ଦୋଷ କରୁଛି ସେଟା କହିହବନି ଯେ ସେ କେବଳ ଭଲ ପାଉଛି ଅନ୍ୟକୁ ଦୋଷ କରୁନି, କାରଣ ସେ ମୁକ୍ତ ଅବସ୍ଥାକୁ ନାହିଁ, ଦ୍ୱନ୍ଦ୍ୱ ଅବସ୍ଥାରେ ଅଛି। ଯିଏ କପଟତା ଆଚରଣ କଲା ବା କପଟିଆ ତା ଭାବଟାକୁ ସେ ଗୋପନ କରିଦେଲା, ଯାହାର ଅନ୍ତରଟା ଖୋଲା ନୁହେଁ ସେ କଣ ହୁଏ, ସେ ବହୁତ କିଛି ତା ମନ ଭିତରେ ବହୁତ କିଛି ରିଆକ୍ସନ ଅଛି, କିନ୍ତୁ ସେଇଟା କାହାକୁ ଏକ୍ସପ୍ରେସ କରିବନି, ସେ କାହାକୁ ଭାବନା କରି ଲୋକମାନେ ଭାବନ୍ତି ହଁ ସେ ଠିକ ଅଛି। ଆରେ ଜଗତଟା ସେମିତି ନୁହେଁ, କେବଳ ମୁକ୍ତାତ୍ମା ବୈକୁଣ୍ଠବାସୀ ଯେଉଁମାନେ ଗୋଲକବାସୀ ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ଛଡ଼ା ଏ ଜଗତର ଯେତେ ଜଣ ଜୀବ ଅଛନ୍ତି ସେ ସବୁ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି, ସୁଖ ଦୁଃଖ ମାନ ଅପମାନ ତାର ପ୍ରତିକ୍ରିୟାକୁ ସେମାନେ ସହ୍ୟ କରୁଛନ୍ତି। କାହାର ପାର୍ସିଆଲ ଇଫେକ୍ଟ ଆସୁଛି, କାହାର ଫୁଲ ଇଫେକ୍ଟ ଆସୁଛି, ମାନେ ଗୋଟେ ଅପମାନ କରିଦେଲେ ଜଣେ ସହ୍ୟ କରୁନଉଛି ଆଉ ଜଣେ ସହ୍ୟ ପାରୁନି। ଜଗତରେ ସମସ୍ତେ ମାୟାବଦ୍ଧ ଜୀବ ନା, ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସବୁବେଳେ ଦ୍ୱନ୍ଦ୍ୱ ଲାଗିକି ରହିଛି। ଏମିତି କେହି ନାହିଁ ଯେ ସମସ୍ତେ ଜଣଙ୍କୁ ପ୍ରଶଂସା କରୁଥିବ ଜଣଙ୍କୁ ନିନ୍ଦା କରୁଥିବ, ପ୍ରଶଂସା କରିବ କାହାକୁ ନିନ୍ଦା କରିବନି, ସେ କେବଳ ମହାତ୍ମାମାନେ ଶୁଦ୍ଧ ଭକ୍ତମାନେ ହେଇପାରିବେ। ପ୍ରଶଂସା କରୁଛି ମାନେ ତାର ନିନ୍ଦାର ଭାବନାଟା ରହିଥିବ, ସେଥିପାଇଁ ଶାସ୍ତ୍ର ଏକାଦଶ ସ୍କନ୍ଧରେ କୁହାଗଲା ନା ତ ନିନ୍ଦା ପ୍ରଶଂସାର ଉର୍ଦ୍ଧକୁ ଯାଅ, କେବଳ ଭଗବାନଙ୍କର ତ କେମିତି ଗୋଟେ ଜୀବ କରିବ, ଜୀବ ତ ସାମାଜିକ ସମ୍ପର୍କ ରଖିବ ନା, ସେ ଭକ୍ତ ସମ୍ପର୍କ ରଖିବ, ଭକ୍ତ ସମ୍ପର୍କ ରଖିଲେ ଦୋଷ ଗୁଣ ଦେଖିବ, ଏ ଭକ୍ତଟି ଭଲ ଇଏ ହଉଛି ଖରାପ, ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏଇଟା ଚାଲିଛି, ଆମେ କଣ କହୁଛେ ସିଏ ଭଲ ସିଏ ଖରାପ, ତାପରେ ସିଏ କଣ ଭାବୁଛି ସିଏ ଭଲ ଇଏ ଖରାପ, ତାହେଲେ ଏଇଭଳି ଯଦି ଦେଖିବା ଆମେ ସମସ୍ତେ ଭଲ ସମସ୍ତେ ଖରାପ। ପ୍ରତ୍ୟେକ ଭକ୍ତଙ୍କ ସହିତ ପ୍ରତ୍ୟେକ ଭକ୍ତ ସମ୍ପର୍କ ରହିଛି କି ନାହିଁ, ଆମର ଯାହା ସହିତ ସମ୍ପର୍କ ନାହିଁ ତା ସହିତ ତାଙ୍କର ଆଉ କାହା ସହିତ ସମ୍ପର୍କ ଅଛି, ଆମେ ଯାହାକୁ ଖରାପ ଭାବୁଛେ ତାଙ୍କୁ କିଏ ଭଲ ଭାବୁଛି, ଆମକୁ ଯିଏ ଭଲ ଖରାପ ଭାବୁଛି ଅନ୍ୟ ବି ଆମକୁ ଭଲ ଭାବୁଛନ୍ତି, ତେଣୁ ଏମିତି ଦେଖିବା ତାହେଲେ ଖରାପ ଭଲ ଦୋଷ ଗୁଣ ଦୋଷ ଗୁଣରେ ଏ ପ୍ରପଞ୍ଚକୁ ତିଆରି କରିଛନ୍ତି ବ୍ରହ୍ମା, ଏର ଉର୍ଦ୍ଧକୁ ଯିବାକୁ ପଡିବ। ଶାସ୍ତ୍ର ଯେତେବେଳେ କୃଷ୍ଣ ଯେତେବେଳେ କହିଲେ ବୃକ୍ଷମାନଙ୍କୁ ବ୍ରାହ୍ମଣଙ୍କ ସହିତ ତୁଳନା କଲେ ଦୋଷ ଦେଖେଇଲେନି, ଶାସ୍ତ୍ର ମହାଜନ ମାନେ ତାଙ୍କର ନିନ୍ଦାର ସ୍ୱଭାବ ନାହିଁ, ଅନିନ୍ଦୁକ ସେମାନେ ଯେତେବେଳେ ଜୀବକୁ ଗୋଟେ ଦିବ୍ୟ ଜ୍ଞାନ ଦେବା ପାଇଁ ଜୀବଟାକୁ ଗୋଟେ ଦିବ୍ୟ ଜ୍ଞାନ ଦେବା ପାଇଁ ଆମର ଯେତେବେଳେ ନିନ୍ଦାର ସ୍ୱଭାବ ହଉଛି ସେଠି ଘୃଣ୍ୟ ଭାବନା ରହୁଛି, ଯେମିତି ଶାସ୍ତ୍ରରେ ନାରୀମାନଙ୍କୁ ଯେତେବେଳେ ଭଗବାନ କହିଲେ ସ୍ତ୍ରୀ ଅବଶ୍ୟସ୍ତା ଶୁଦ୍ରାସ୍ତେ ଅଭିଜାନ୍ତି ପରାମତି, ଏମିତି ଭଗବାନଙ୍କର କୌଣସି ଗୋଟେ ସେ ବ୍ରାହ୍ମଣ ତାଙ୍କୁ ବ୍ରାହ୍ମଣ ନହେଲେ ତାଙ୍କୁ ପୂଜା କରିବେନି, କର୍ମକାଣ୍ଡରେ ସେ ବିଧି କିଏ କରିଛନ୍ତି ସେ ଭଗବାନ କରିଛନ୍ତି, ବ୍ରାହ୍ମଣୀ ମତେ କେବଳ ପୂଜା କରିପାରିବ, ସୁଖଦେବ ଗୋସ୍ୱାମୀ ନିଜେ ପ୍ରଣତିରେ ସମସ୍ତେ କାଟିଦେଲେ, ନା ଭଗବାନ ସମସ୍ତଙ୍କୁ ଶୁଦ୍ଧ କରିଦେବେ, କିରାତ ହୁଣାନନ୍ଦ ପୁଲିନ୍ଦ ପୁଲକସା ଏଠି ଭଳି କହିଦେଉଛନ୍ତି ପରାମଗତି, ଏଠି ଏଇ ବ୍ରାହ୍ମଣ ଜାଗିଙ୍କ ବ୍ରାହ୍ମଣ ମାନେ ଯଜ୍ଞ କରୁଛନ୍ତି, ବହୁତ ବେଦା ଅଧ୍ୟୟନ କରିଛନ୍ତି କିନ୍ତୁ ଭଗବାନଙ୍କୁ ଭଗବାନଙ୍କର ଭକ୍ତି ବିହୀନ। ଶାସ୍ତ୍ରରେ କେତେବେଳେ ଦୋଷ ଦେଖାଯାଉନି, ତାର ଦୋଷ କେତେବେଳେ କୁହାଯାଇଛି, ଯେତେବେଳେ ଗୃହସ୍ଥର ଦୋଷ ଦିଆଯାଇଛି ସେଟା ଦୋଷ ନୁହେଁ, ଦୋଷ ଅନ୍ୟକୁ ସୁଧାରିବା ପାଇଁ ଯେମିତି ଜଣେ ଡକ୍ଟର ସେ ଗୋଟେ ରୋଗୀକି ଦେଖୁଛି, ସେ କହୁଛି ତୁମେ ଡାଇବେଟିସ୍ ପେସେଣ୍ଟ, ଦେଖ ଘରେ ଯଦି କହିବେ ତୁମେ କାହିଁକି ଏତେ ଖାଉଛ ତୁମେ ରାଗି ଯାଉଛ, ଘରେ ଯେତେବେଳେ କହୁଛି ତୁମେ ଏତେ କାହିଁକି ଖାଉଛ, ତୁମେ ଡାଇବେଟିସ୍ ରୋଗ ତୁମେ ଏଇଟା କାହିଁକି ଏଇଟା ଖାଅ ମିଠା ଗୁଡ଼ା ଖାଉଛ, ସେ ରାଗି ଉଚ୍ଛନ୍ନ ହେଇଯାଉଛି, ମୁଁ ଖାଲି ତୋର କଣ ହେଲା, ଡକ୍ଟର ପାଖକୁ ଯିବ ସେ କେମିତି ଗାଳି ଦେଉଛି, ଗୋଟେ ମଣିଷଟା ନା କଣ ଏତେ କାହିଁ ଖାଉଛ କାହିଁ ଏଇଟା ଖାଉଛ, ସେଥିରେ କଣ କହୁଛ ତା ଯୁକ୍ତି କରୁଛ ମୁଁ ଖାଇଲି ମୋର କଣ ହେଲା କହିବ, ଘରେ କହିଲା ବେଳକୁ ଦେଖ ଘରେ କହିଲା ବେଳକୁ ଏଠି ଦୋଷ ବୁଦ୍ଧି ଆସୁଛି, ସିଏ ମୋ କଣ ଦୋଷ ଗୋଟେ ଦେଖିବ, ସିଏ କଣଟା ଜାଣିଛି ମୁଁ ତ ଖାଉଛି ମୋର, ଗୋଟେ ଜୀବନ ଗୋଟେ ବଦ୍ଧ ଅବସ୍ଥା ନା ଏଇଟା, ଏଇଟା ସମସ୍ତଙ୍କର, ତୁମେ ଜଣଙ୍କୁ ଭଲ କଥାଟା କୁହ ସେ ବୁଝିପାରିବନି, ଜୀବର ଏତେ ଅହଙ୍କାର ରହିଛି ଆଉ ତାର ଏତେ ଅନ୍ତର ଦୂଷିତ, ଅନ୍ତରଟା ଏତେ ଦୂଷିତ, ତୁ ତାକୁ ଗୋଟେ ଭଲ ମାନେ ଦ୍ୱେଷ ନ ରଖି ଭଲ କଥାଟାକୁ ସେ ବୁଝିପାରିବନି। ଆଉ ସେଥିପାଇଁ କଣ ଯେମିତି ଡକ୍ଟର କତିକି ଗଲା ବେଳକୁ କେମିତି କଣ ସେ ଡକ୍ଟର କଥା ସାଧା କଥା ଯିବ କି, ଯେତେବେଳେ ପୁରା ଦେହ ପୁରା ନଷ୍ଟ ହେଇଯାଉ ସେ ଡକ୍ଟର କତିକି, ଡକ୍ଟର ସେ ଶୁଦ୍ଧିବ ପ୍ରଥମେ ଘରେ ଦେଲେ କହୁଥିଲେ ଶୁଣୁ ନଥିଲା, ସେଭଳିଆ ଜୀବିତ ସାଧୁଗୁରୁ କଥା ଶୁଣିବା, ମାୟା ମାରି ମାରି ପଚେଇ ଦେବ ତାକୁ, ପଚ ଯେମିତି ତିଆରି କରିଦେନି ପଚେଇକି ସେ ସବୁ ଗନ୍ଧ ହବ, ସେଭଳିଆ ମାୟା ମାରି 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 ଚଢେଇ ଦବ ପୁରା, ସେତେବେଳେ ବୁଝିବ ଆରେ 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 ମାୟା କଲେ ଜୀବ ଜଗତର ସେମିତି ତିଆରି କରାଯାଇଛି। ଦୋଷଟା ଗୁଣଟା କଣ ଗୋଟେ ଆପେକ୍ଷିକ ଆପେକ୍ଷ ସବୁବେଳେ ଆକ୍ଷେପ ରହୁଛି ନା ଜୀବର, ମତେ କାହିଁ ସେ କହିବ, ମୁଁ କାହିଁ କେମିତି କରିବି, ମୁଁ ଏଟା କାହିଁ କରିବି, ଆରେ ନା ଜଣେ କହୁଛି ମାନେ ସାଙ୍ଗେ ସାଙ୍ଗେ ବୁଝିବାକୁ ପଡିବ, ସେ କହୁଛି ମାନେ ଭଗବାନ ତା ଦ୍ୱାରା ମତେ କହୁଛନ୍ତି କି, ସାଙ୍ଗେ ବୁଝିବାକୁ ପଡିବ। ଏଟା ବହୁତ ଉନ୍ନତ ମାନର ଶିକ୍ଷା ଭକ୍ତି, ଏଠି ଦୋଷ ଗୁଣ ଦେଖାଯାଉନି, ଭଗବାନ ବୃକ୍ଷକୁ ପ୍ରଶଂସା କରିକି ବ୍ରାହ୍ମଣଙ୍କ ଦୋଷ ଦେଖୁନାହାନ୍ତି, ଭଗବାନ ଏମିତିଆ କଣ କଣ କୁହାଯିବ, ଏଇ ଦ୍ୱନ୍ଦାତ୍ମକ ସ୍ଥିତିରେ ଭଗବାନ ନୁହନ୍ତି ଆମକୁ ଶିଖେଇବା ପାଇଁ। ଯେମିତି ଡକ୍ଟର ଯେତେବେଳେ ଗାଳି ଗୁଲଜ କରୁଛି, ଡକ୍ଟର ଯେତେବେଳେ ଉପଦେଶ ଦଉଛି, କଣ ରୋଗୀ ପ୍ରତି ତାର ଦ୍ୱେଷ ଅଛି କି, ରୋଗୀଟା ଭଲ ହେଇଯାଉ, ରୋଗୀଟା କେବଳ ଭଲ ହେଇଯାଉ, ସତବୈତ୍ୟ ଯେମିତି ଭଗବାନ ସେଭଳି, ସାଧୁଗୁରୁ ସେଭଳି, ପର୍ସନାଲ କିଛି ରିଲେସନସିପ ଆମର ବିଶେଷ କିଛି ନାହିଁ, ଆମର ଯାହା ସମ୍ବନ୍ଧ ସବୁ କୃଷ୍ଣଙ୍କ ସହିତ, ପ୍ରିନ୍ସିପୁଲ ସହିତ, ବୈଷ୍ଣବ ପ୍ରିନ୍ସିପୁଲ ସହିତ, ଆମର ପ୍ରିୟ ଅପ୍ରିୟ କେହି ନାହାନ୍ତି। ଭଗବାନଙ୍କ ଗୀତାରେ କଣ କହିଲେ, ମୋର ପ୍ରିୟ ଅପ୍ରିୟ କେହି ନାହାନ୍ତି, ସମସ୍ତ ରହୁଛି ନମେ ଦୁଃଶ୍ୟାସ୍ତି ନମେ ପ୍ରିୟ, ମୋର ଗୋଟିଏ ପ୍ରିନ୍ସିପୁଲ ଅଛି, ମୁଁ ଭକ୍ତ ବତ୍ସଳ, ବାସ୍ ମୋତେ ଯିଏ ଭକ୍ତି କରିବ ମୁଁ ତାକୁ ଭଲ ପାଇଲି, ସମସ୍ତ ସବୁ ଜୀବ ମୋର, ସବୁ ଜୀବ ମୋର ଅଂଶ, କିନ୍ତୁ ମୋର ପ୍ରିନ୍ସିପୁଲ ଏଇଟା, ସବୁ ଜୀବ ସମସ୍ତେ ସେଭଳି ବୈଷ୍ଣବ, କିନ୍ତୁ ଆମେ ତାଙ୍କ ସହିତ ରିଲେସନ ରଖିବୁ ଯେଉଁମାନେ ବୈଷ୍ଣବ ପ୍ରିନ୍ସିପୁଲ, ଆମର କାହା ସହିତ ଦ୍ୱେଷ ନାହିଁ, ଯିଏ ବୈଷ୍ଣବ ପ୍ରିନ୍ସିପୁଲ ଫଲୋ କରୁନାହାନ୍ତି, ଯେଉଁମାନେ ଠିକସେ ଆଚରଣ କରୁନାହାନ୍ତି, ସେଟା ତାଙ୍କ କର୍ମ ରହିଛି, ଆମେ ଆମର ତାଙ୍କୁ ତାଙ୍କର ଦୋଷ ଗୁଣ ଦେଖିବା, ତାଙ୍କ ପଛରେ ପଡିବା, ଏସବୁ ବୈଷ୍ଣବ, ଆମେ କେବଳ ବୈଷ୍ଣବ ଧାରା ସହିତ ଯୁକ୍ତ, ସାଧୁଗୁରୁ ବୈଷ୍ଣବଙ୍କର ପ୍ରିନ୍ସିପୁଲ ସହିତ ଆମେ ଯୁକ୍ତ, କିଏ କଣ କରୁଛି ଆମର ପର୍ସନାଲ ଜିନିଷ କିଛି ନାହିଁ, ପର୍ସନାଲଟା କେତେବେଳେ ହେଲ୍ପଫୁଲ ନୁହେଁ, ତ ଭାବନା ଯେ କୃଷ୍ଣଙ୍କୁ ତୁମେ ବ୍ୟକ୍ତିତ୍ୱ ଭାବରେ ତମେ ପାଇଯିବ, ତୋର ବ୍ୟକ୍ତିତ୍ୱ ଯେତେ ଭଲ ହେଲେ ବି, ଯେମିତି କର୍ଣ୍ଣର ବ୍ୟକ୍ତିତ୍ୱ ଛୋଟ ବ୍ୟକ୍ତିତ୍ୱ ବ୍ୟକ୍ତି ନୁହେଁ, ସିଏ ବହୁତ ବଡ଼ ତାର ବ୍ୟକ୍ତିତ୍ୱ, ବହୁତ ଧୈର୍ଯ୍ୟବାନ, ବହୁତ ଦାନୀ, ବାକ୍ୟ ପ୍ରତିଶ୍ରୁତି ରଖୁ, ସଂସାର ଏଇଭଳି ଲୋକ ପାଇବ କି ତୁମେ, ମହାଭାରତରେ ଯେତେବେଳେ କର୍ମୀ ଲୋକ ଦେଖିବେ କାହାକୁ, କର୍ଣ୍ଣକୁ ପ୍ରଶଂସା କର, ବ୍ୟକ୍ତିତ୍ୱ ଯେମିତି ଏକଲବ୍ୟ ତାର ବ୍ୟକ୍ତିତ୍ୱରେ, ବ୍ୟକ୍ତିତ୍ୱ ତୁମର ଥାଇପାରେ, ପର୍ସନାଲିଟି ଅଲଗା ଜିନିଷ, ତୁମର ବ୍ୟକ୍ତିତ୍ୱ ତୁମେ ବହୁତ ସୁନ୍ଦର ଲୋକ ସବୁ, ତୁମେ ମନେ ରଖ ବ୍ୟକ୍ତିତ୍ୱର ପ୍ରଭାବ ଗୋଟେ ରହିଛି, ବ୍ୟକ୍ତିତ୍ୱର ପ୍ରଭାବ କଣ, ସେ ଲୋକଟା ଭଲ, ସେ ଭଲ କଥା କହିପାରୁଛି ବା ଭଲ ମ୍ୟାନେଜମେଣ୍ଟ କରିପାରୁଛି ବା ଭଲ, ଆମର ଯେଉଁ ବ୍ୟକ୍ତିତ୍ୱ ଗୁଣ ଗୁଡିକ ରହିଛି ଏହାଦ୍ୱାରା ଯେ ଆମେ ଭଗବାନଙ୍କୁ ପାଇଯାଏ ତା ନୁହେଁ, କାହିଁକି ଏ ବ୍ୟକ୍ତିତ୍ୱ ଗୁଣ ଦ୍ୱାରା ଆମେ ଆମେ ଜଗତର ସମସ୍ତଙ୍କୁ ଇନଫ୍ଲୁଏନ୍ସ କରିପାରିବା, କିନ୍ତୁ କୃଷ୍ଣଙ୍କୁ ନୁହେଁ, କୃଷ୍ଣ ବ୍ୟକ୍ତିତ୍ୱ ଦେଖନ୍ତିନି, ବ୍ୟକ୍ତିତ୍ୱଟା ପୁରୁଷତ୍ୱଟା ଏଥିରେ କୃଷ୍ଣ ସେ ଜାଣନ୍ତିନି, କୃଷ୍ଣ କେବଳ ଦେଖି ଏହାର ଭକ୍ତି ଅଛି କି ନା, ଇଏ ବହୁତ ଶରଣାଗତ କି ନା, ଯିଏ ଶରଣାଗତ ନୁହେଁ ତାର ବୈଷ୍ଣବର ଅଲଗା ଲକ୍ଷଣ ଯୋଉଟା ତୁମେ ଦେଖୁଛ ସେଟା ସବୁ ପ୍ରାକୃତ ଲକ୍ଷଣ, ସେ ଗୋଟେ ଶରଣାଗତ ଆତ୍ମା, ସେ ଭଗବାନଙ୍କ ଚରଣ କମଳରେ ପୂର୍ଣ୍ଣ ହାତ ଟେକି ଦେନି, ପ୍ରଭୁ ମୁଁ ତ ଯାହା ହେଲେ ଆପଣଙ୍କ ଚରଣ କମଳରେ ରହିଲି ଯାହା ଆପଣ ମୋତେ କରିବେ, ଯିଏ ଶରଣାଗତ ନୁହେଁ ତାର ଅଲଗା ଯୋଉ ଲକ୍ଷଣ ଗୁଡା ପ୍ରକାଶ ପାଉଛି ସେଟାକୁ ବୈଷ୍ଣବ ଲକ୍ଷଣ ବୋଲି କୁହାଯାଇପାରିବନି, ସେଟା କିଛି ଦିନ ପାଇଁ ରହିଛି ତାପରେ ଚାଲିଯିବ, ପ୍ରାକୃତ ଲକ୍ଷଣ ଦେଖୁନ ତୁମେ କେତେ, ସେ ନୂଆ ଭକ୍ତମାନେ ଦେଖିବ ସେ ପାଞ୍ଚ ତିନି ଚାରି ବର୍ଷ ତାଙ୍କ କଣ ଦେଖିବ, ଏ ଭାରି ବଢିଆ ପିଲା, ପାଞ୍ଚ ବର୍ଷ କାଳ ଗଲା ସେ ସେମିତି ଥିଲା କୁଆଡେ ଏମିତି ହେଇଗଲା ବଦଳି ଗଲା, ପ୍ରଥମେ ଯେମିତି ଥିବ ସେ ପାଞ୍ଚ ବର୍ଷ ଚାରି ବର୍ଷ ପରେ କେମିତି ହେଇଯିବ, ସେ ଶିଖିଯିବ କଥା କେମିତି କିଏ କଣ କହୁଛି କଣ କରୁଛି, ତାକୁ ସେ ହାବିଟ ତାର ଆସିଗଲା, ସେଟା ବୈଷ୍ଣବ ଲକ୍ଷଣ ନୁହେଁ, ପ୍ରାକୃତ ଲକ୍ଷଣ, ସେଟା ପ୍ରାକୃତ ଲକ୍ଷଣଟା, ବୈଷ୍ଣବ ଲକ୍ଷଣ ସ୍ଥିର, ଶରଣାଗତି ଯେତେବେଳେ ଦୃଢ ହେଇଯାଏ ସେତେବେଳେ ବୈଷ୍ଣବ ଲକ୍ଷଣ ଗୁଡିକ ପ୍ରକାଶ ପାଉ ବା ନ ପାଉ ସେଥିରେ କିଛି ଅସୁବିଧା, କେତେ ଲକ୍ଷଣ ପ୍ରକାଶ ପାଇବେ କେତେ ଲକ୍ଷଣ ପ୍ରକାଶ ପାଇବେ, ଚିଫ୍ ସିମ୍ପଟମ୍ ଯୋଉଟା ମୁଖ୍ୟ ଲକ୍ଷଣ ଯୋଉଟା ଶରଣାଗତି, ତୁମେ ତୁମର ବ୍ୟକ୍ତିତ୍ୱ ଭଦ୍ର ହେଇଗଲ ଶିଷ୍ଟ ହେଇଗଲ ସବୁକିଛି ହେଇଗଲ ତା ମାନେ ଯେ କୃଷ୍ଣ ପାଇଯ ତା ସହିତ ମତଲବ ନାହିଁ, ସେଟା ସେଥିରେ କିଛି ମାନେ ନାହିଁ, ତା ମାନେ ନୁହେଁ ଯିଏ ଶରଣାଗତ ସେ ଅଭଦ୍ର ସେଟା ତା ଅର୍ଥ ତା ନୁହେଁ, ଆମର ଯେତେ ପ୍ରକାର ସୁନ୍ଦର ଗୁଣ ରହିଛି ସେ ସୁନ୍ଦର ଗୁଣ ସବୁ ପ୍ରାକୃତ, ଆଜି ଅଛି କାଲି ନ ରହିପାରେ ଯଦି ଆମେ ଶରଣାଗତି ନାହିଁ, ସେ ସଂସ୍କାର ନାହିଁ ପୂର୍ବରୁ ପୁଣ୍ୟ ରହିକି ଗୁଣ ଗୁଡାକ ସବୁ ଉଦିତ ହୁଏ, ପୂର୍ବରୁ ପୁଣ୍ୟ ଥାଏ ସେ ଭାରି ଧୀର ଲୋକ ସବୁ, ତା ସହିତ ଶରଣାଗତର କିଛି ମତଲବ ନାହିଁ, ଗାଁ ଗହଳ ଧୀର ଲୋକ ଦେଖି ନାହିଁ କି ବହୁତ ଧୀର ବହୁତ ଭଦ୍ର ତାଙ୍କ ନିଜ କର୍ମ କରନ୍ତି ବହୁତ ତା ସହିତ ଭକ୍ତିର କଣ ସମ୍ପର୍କ ଅଛି ଭକ୍ତି ଅଲଗା ଜିନିଷ ଭକ୍ତି ଶରଣାଗତ ଉପରେ ନିର୍ଭର କରେ ଏଇସବୁ ପ୍ରଚାର ପାଇଁ ସହାୟକ ଗୁଡା ଭଦ୍ରତା ଏସବୁ ଯୋଉ ଜିନିଷ ଗୁଡାକ ରହିଲା ଏଗୁଡା କଣ ଆମ ପ୍ରଚାରର ସହାୟକ ଭକ୍ତିର ଭକ୍ତି କରିବା ପାଇଁ ଗୁଣ ଗୁଡିକ ପ୍ରାକୃତ ଗୁଣ ଗୁଡିକ ଶରଣାଗତି ନ ହେଲେ ବି ଇଏ ଗୁଣ ଧୀରେ ଧୀରେ ଶିଥିଳ ହେଇଯିବ ସେଠି ଭକ୍ତ ବେଳେ ବିଚଳିତ ହେଇଯାଏ ମୁଁ ଘରେ ଥିଲି ତ ଭଲ ଥିଲି ଏଠି ଗାଇଲା ବେଳକୁ ମୋର ସବୁ ହଁ ମୋର ଓଲଟା ଗୁଣ ହେଇଗଲାଣି ମୋର ଏମିତି ହେଇଗଲାଣି ତ ଘରେ ଥିଲି ଭଲ ଭଲ ଥିଲୁ କି ଭଲ ଭଲ ନୁହେଁ ସେଟା ପ୍ରାକୃତ ଗୁଣଟା ଥିଲା ତୁମେ ନିଜକୁ ନିଜେ ଜାଣିନଥିଲ ନିଜକୁ ନିଜେ ଚିହ୍ନି ନଥିଲା ସେଥିପାଇଁ ତୁମକୁ ଭାରି ଭଲ ଲାଗୁଥିଲା ମୁଁ ସଂସାର ଲୋକଠାରୁ ବଡ ଯେତେବେଳେ ଭକ୍ତି ପଶିଆଇଲ ଆରେ ଭକ୍ତି ଯୋଗ ଏତେ ବଡ ତା ଭିତରେ ତୁମେ କଣ ବଡ ସେଟା ଛୋଟ ଲାଗୁଛି ଭକ୍ତ ନ ହେଇଥିବ କହିବାରେ ନୂଆ ଭକ୍ତ ଥିଲେ ଗାଁରେ ଥିଲେ ସବୁ ଦେଖିବେ ଯାହା ଏଇ ପିଲାଟା ଭଲ ପିଲା ହେଇଗଲା ଆଉ ଇଏ ଆମେ ସେ ଛାଡ଼ିଦେଲା ତ ହଁ ଯାହା ତୁ ଗୋଟେ ଭଲ କାମ କରୁଛୁ ଡେଇଁଲା ସିଏ ଆଉ କଣ ପ୍ରାକୃତ ଗୁଣ ଗୁଡାକ ନା ବୈଷ୍ଣବ ଯୋଉ ଅପ୍ରାକୃତ ଗୁଣ ଆସିବ ନା ଏଇଟା ଶରଣାଗତିରେ ସବୁ ଆସିବ ନା ଆଉ ତୁମେ କିଛି ତୁ ଶିଖି ଏଗୁଡ ବୈଷ୍ଣବ ଏଟିକେଟ୍ ଯୋଉଟା ଅଛି ନା ଜଣଙ୍କର ଯଦି ସଂସ୍କାର ନା ତୁମେ କେତେ ଶିଖେଇବ ଯାହାର ଶିଖିବାର ଅଛି ଯିଏ ଶରଣାଗତିରେ ଆମର ସେଥିପାଇଁ ମୁଖ୍ୟ ଷ୍ଟ୍ରେସ୍ ତିଆର ଏତେ ଟ୍ରେନିଂ ଫ୍ରେନିଂ ଏସବୁ କିଛି ନଥିଲା ଆଗରୁ ପରେ ସବୁ ନ୍ୟୁ ଟ୍ରେନିଂ ପ୍ରୋଗ୍ରାମ ସବୁ ଏସବୁ ଆସିଲା ନା ନ୍ୟୁ ଟ୍ରେନିଂ କର ଏଟା କର ପ୍ରଭୁ ସବୁ ଯାହା ସବୁ କହିକି ଗଲେ ପୂର୍ବକାଳରେ ଏମିତି କିଛି ନଥିଲା ପ୍ରଭୁ ଶିଶୁ ତାର ଗୁରୁ ପାଖରେ ରହୁଥିଲା ସେ ଶିଖି ଦଉଥିଲା ପଦେ କୁହା ହେଲା ସେ ବୁଝିଦେଲା ମନୋଭାବ କୁହା ହେଲା ସେ ବୁଝିଦେଲା ତାକୁ ସବୁ ଆସି ଧରି ଦଉଥିଲା ଏମିତି ଖାଇବ ଏମିତି ଚାଲିବ ଏମିତି ମିଶିବ ପାଟି ମୁଣ୍ଡ କରିବନି ଝଗଡା କରିବନି ଏଇଟା ସେ ଗୁରୁ ଗୁରୁ ଯଦି ଏଇଟା କରିବ ସେ ଭଜନ କରିବେ କେତେବେଳେ ଗୁରୁ କଣ କୁହନ୍ତି ନା ସେ ଓଲିଆ ଗୁରୁକୁ ରଖିକି ତା ଗୋଡେଇ ଗୋଡେଇ ଖାଲି ତମେ ତମ ଦିନ ଚାଲିବ ତା ବାନ୍ଧେ ତାକୁ ଖୁଶାଳରେ ଖୋଲୁ ତାକୁ ଖାଇବାକୁ ଦେ ତାକୁ ପଳେଇ ତ କ୍ଷୀର କେତେବେଳେ ଦୁଇ ତା ସା ପଛ ବର୍ତ୍ତମାନ ସମସ୍ୟାଟା ହଉଛି ସେ ଜଣେ ଶରଣାଗତ ସ୍ଥିତିରେ ଯଦି ନ ଯାଉଛି ତାର ଭଗବାନଙ୍କ ପାଖରେ ସେ ଶରଣାଗତ ନ ହଉଛି ସେ ପ୍ରାର୍ଥନା ନ କରୁଛି ତାର ଅଲଗା ଗୁଣଗୁଡା କିଛି ଆସିବନି ତାକୁ ଯେତେବେଳେ ତମେ ଟ୍ରେନିଂ ଦେଲେ କଣ ହବ ତମେ ଟ୍ରେନିଂ ଦେବ ସେ ଚାପି ଚୁପି ହେଇକି ରହିବ ବୁଝିପାରୁଛ କି ନାହିଁ ଚାପିକି ସେ ରହିଛି ପୁଣି ଖାଲି ସୁଯୋଗ କୋଉଠି ପାଇବ ମାନେ ଫଟ ଫଟକି ବାହାରିବ ଏଇଟା ଗୋଟିଏ ଅତି ନିଜର ବ୍ୟକ୍ତିତ୍ୱର ପ୍ରଭାବ କିଛି ରହିବନି ଭଗବାନ ସ୍ୱୟଂ ପୂର୍ଣ୍ଣ ବ୍ରହ୍ମା ତାଙ୍କ ଦ୍ୱାରା ମୁଁ କଣ ବ୍ୟକ୍ତିତ୍ୱ ଇଏ କରିବା ତୁମକୁ ଲକ୍ଷେ ଲୋକ ଭଲ ପାଇଲେ ବି ତା ସହିତ ଭକ୍ତିର କିଛି ସମ୍ପର୍କ ନାହିଁ ବା କେହି ଭଲ ନ ପାଇଲେ ବି ଭକ୍ତିର କିଛି ସମ୍ପର୍କ ନାହିଁ ଜଗତ ଲୋକ ପ୍ରାକୃତ ଗୁଣକୁ ଭଲ ପାଆନ୍ତି ବାପା ମା ହଉ ସଂସାର ଲୋକ ହଉ ସେସବୁ ପ୍ରାକୃତ ଗୁଣକୁ ଭଲ ପାଏ ପ୍ରାକୃତ ଗୁଣକୁ ନା ବୈଷ୍ଣବ ମାନେ ବି ଯିଏ ଭକ୍ତିରେ ସ୍ଥିର ନଥିବ ସେ ପ୍ରାକୃତ ଗୁଣ ଦେଖି ଖୁସି ହେଇଯିବ ଆଉ ହଁ ଏ ପିଲାଟା ଆମେ ସବୁ ସେମିତି ଥିଲୁ ନା ଆମେ ଜାଣିଥିଲୁ ନା ହଁ ଏଇ ପିଲା ଭାରି ଧୀର ଇଏ ସେ କରୁଛି କଣ ଗୁରୁ କୃଷ୍ଣଙ୍କ ପାଇଁ ତ ସେ ଗୁଣଟା ଦେଖିବ ଅସ୍ଥିର ଚାଞ୍ଚଲ୍ୟରେ ରହିଛି ସଗୁଣ ସଗୁଣ କୃପାରେ ଗୁଣ ବି ଚାଲି ଆସିବ ସଗୁଣ ପିତା ମାତା ବୈଷ୍ଣବ ମାନେ ଖୁସି ହେଇଗଲେ ସେଟା ସଗୁଣ କୃପା ଗୋଟେ ଗୁଣ ଦେଖିକି କୃପା କଲେ ତାକୁ ସେଇଟା ବି ଫ୍ରିକ୍ଲି ସଗୁଣ କୃପା କଣ ବୁଝିପାରୁଛ କି ନାହିଁ ପିତା ମାତା ସବୁ ବୈଷ୍ଣବ ଦେଖିଲେ ପିଲାଟା ଭଲ ଧୀର ସେ ଗୁଣଟାକୁ ଦେଖିକି କୃପା ଆସିଲା ତା ଶରଣାଗତରୁ ତାର କୃପାଟା ଆସିନି ସେ ଗୁଣଟା ଯେତେବେଳେ ଥିବ ସବୁ ଭକ୍ତମାନେ ତାକୁ ଭଲ ପାଉଥିବ ହଁ କୃପା ହେଲେ ସଗୁଣ କୃପା ଏଟା କେତେ ଦିନ ପାଇଁ ରହିବ ଗୋଟେ ଯେତେବେଳେ ଗୁଣ ପଳେଇବ ତାକୁ ସେ କଣ ହେବେ କେହି ଭଲ ପାଇବେନି ସେ କଣ ହେଇଗଲା ସେ କୃପା ଉଡ୍ର ହେ ଉଡ୍ର ହେ ପିତା ମାତା ଜଗତର ଲୋକମାନଙ୍କର କୃପା ହେଉଛି ସଗୁଣ କୃପା ଗୌଡ଼ିଏ ତତ୍ତ୍ୱ ସବୁ ଅଲଗା ରହିଛି ନା ଆଉ ଭଗବାନ ସାଧୁଗୁରୁ ବୈଷ୍ଣବଙ୍କର ଯୋଉ କୃପାଟା ସେଟା ଶରଣାଗତିରେ ଆସେ ସେଟା କଣ ନିର୍ଗୁଣ କୃପା ସେଟା ସବୁବେଳେ ରହିବ ସେଟା ତୁମକୁ ଶୁଦ୍ଧ କରିକି ନବ ଆଉ ସୁନାଟାକୁ ଥରେ ପକେଇଦେବା କୋଉଥିରେ ଅଗ୍ନିରେ ପକେଇ ଦେଇକି ତାକୁ ଖାତାଟା ବାହାର କରିଦେବା ଆଉ ପଶିଯିବ ଏଇ ଖାତାଟା ତା ଭିତରେ ତାକୁ ମାଟିରେ ରଖ କି କୋଉଠି ପକେଟରେ ରଖ କି ଧୂଳିରେ ପକେଇ ଦିଅ କି ମୋଦି କରିବି ତା ଭିତରେ ଖାତା ପଶିଯିବ କି ସେ ଫାୟାର ବାହାରି ପଡ଼ିଲା ଅଗ୍ନିରେ ସେ ବାହାରି ପଡ଼ିଲା ନା ତା ଖାତାଟାକୁ ସେ ଶୁଦ୍ଧ ହେଇକି ରହିଲା ତା ଦ୍ୱାରା କିଛି ମିଶି ପାରିବନି ନିର୍ଗୁଣ କୃପାଟା ସେୟା ଏ ବ୍ୟକ୍ତିତ୍ୱ ଏସବୁ କଣ ବ୍ୟକ୍ତିତ୍ୱ ତାର ତୁମର ବ୍ୟକ୍ତିତ୍ୱର ଇନ୍ଫ୍ଲୁଏନ୍ସ ରହିଛି ତୁମ ପର୍ସନାଲିଟି ତମେ ଭଲ ଆଚରଣ କରୁଛ ତୁମେ ବହୁତ ଷ୍ଟ୍ରିକ୍ଟ ରହୁଛ ଭଲ ମନ୍ଦ କରୁଛ ଏ ସହିତ ଭକ୍ତିର କିଛି ସମ୍ପର୍କ ନାହିଁ ତୁମେ ଇନ୍ଫ୍ଲୁଏନ୍ସ କରି କିଛି ଲୋକଙ୍କୁ ମୋଟିଭେଟେଡ୍ କରି ରଖିବ କେତେ ଦିନ ତା ସହିତ ଭକ୍ତିର କଣ ସମ୍ପର୍କ ଅଛି କିନ୍ତୁ ଭଗବାନ ପାରିବନି ଭଗବାନ ସିଏ ଅଲଗା ସେ ସ୍ୱତନ୍ତ୍ର ସର୍ବସ୍ୱତନ୍ତ୍ର ସ୍ୱତନ୍ତ୍ର ସେ କେବଳ ଭକ୍ତିକି ଦେଖନ୍ତି ଅଲଗା କୌଣସି ଗୁଣକୁ ଦେଖିବେନି ଆଉ ଭକ୍ତିରେ ମୁଖ୍ୟ ଜିନିଷ ରହିଲା ଶରଣ ସେଥିପାଇଁ ମହାପ୍ରଭୁ ଆସିଲେ ନା ଶିଖାଏ ଶରଣାଗତି ଭକତେର ପ୍ରାଣ ମହାପ୍ରଭୁ ଗୋଟେ ବଡ ଦୟା କଲେ ଏ ଜୀବଟା ଶରଣାଗତି ହେଇପାରିବନି କଳି ଯୁଗରେ ମୁଁ ଗୋଟେ ହାଏଷ୍ଟ ଜିନିଷ ଦେଇକି ଆଇଲି ଗୋଟେ ହାଏଷ୍ଟ ଜିନିଷର ହିଣ୍ଟା ଦେଇକି ଆସିଲି କହି ଦେଇକି ଆଇଲି ସେଟା କଳି ଯୁଗରେ ହବନି ଅଲଗା ଯୁଗ ହଉନଥିଲା କଳି ଯୁଗ ଲୋକ ଗୁଡା କଣ କରିବ ଅଲଗା ଯୁଗ ଲୋକ ବି ଏତେ ଧ୍ୟାନ ଯଜ୍ଞ ତପସ୍ୟା ଏଗୁଡାକରେ ଲାଗିକି ରହୁଥିଲେ କଳି ଯୁଗ ଲୋକ ଭୋଗୀ ଲୋକ ଗୁଡାକ ଇଏ ତ କିଛି କରିପାରିବେନି ମୁଁ ଟପସ୍ ଜିନିଷ କେମିତି ଦେବି ପ୍ରେମଟା କେମିତି ଦେବି ସେ ଶରଣାଗତି କଲି ମୁଁ ଶରଣାଗତିଟା ଶିଖେଇବ ଶରଣ ଭଗବାନଙ୍କର ଶରଣ ଯିବା। ଶରଣ କାହିଁକି ଜଣେ ଯିବ, ଜଣେ ଜଣଙ୍କ ପାଖରେ ଶରଣ କାହିଁକି ଯିବ, ଯେତେବେଳେ ସେ ନିଜେ ଫେଲ ହେଇଯାଏ, ଯେତେବେଳେ ଜଣଙ୍କ ଚେଷ୍ଟାଟା ଜଣଙ୍କ ଚେଷ୍ଟାଟା ବିଫଳ ହେଇଯିବ ସେତେବେଳେ ସେ କଣ ଯିବ, ଅନ୍ୟର ଶରଣ ଯିବ। ଆମର କଣ ସବୁ ଯୁବକ ଗୁଡାକ ତୁମେ ଟୋକା ଗୁଡାକ ପାଠ ପଢିଛ, ଯୁବକ ଗୁଡାକ ଖଟିପାରିବା ସବୁ କରିପାରିବା, ଆମକୁ ଶରଣ ଯିବା କଣ ବୁଝିପାରୁଛି କି ନାହିଁ। ଯାହାର କିଛି ନାହିଁ ସେ ଶରଣ ଗତି ଯିବ, ସେ ଶରଣ ଚାଲିଯିବ। ତାର କିଛି ନାହିଁ, ଟଙ୍କା ପଇସା ନାହିଁ କି ଦୁର୍ବଳ ଲୋକ ରୋଗୀ ହେଇଗଲା, ସେ ଶରଣ ଚାଲିଯିବ। ଆମେ ତ ଭଲ ସୁସ୍ଥ ସବଳ ରହିଛେ, ଖଟିପାରିବା, ମୁଁ ଭଗବାନଙ୍କ ସେବା କରୁଛି, ଶରଣ ଶରଣ କେମିତି ଯିବ, ତୁମେ ହେଇପାରିବେ ସେଟା ହେଇପାରିବ। ଶରଣଗତିଟା ନିଜେ ନିଜେ ଗୋଟେ ଯିବ କେବେ ଶରଣଗତି ହେଇପାରିବନି, ତାର ଅଛି ନା କ୍ୱାଲିଫିକେସନ, ତା ଯୋଗ୍ୟତା କିଛି ଅଛି ନା, ସ୍ୱରଟା କିଛି ନହେଲେ ସ୍ୱରଟା ଅଛି, ହଁ ଖଟି ଖାଇବି କଣ ଅସୁବିଧା ଅଛି, ମୁଁ ଭଗବାନ ସେବା କରୁଛି, ସେ ଶରଣ କେମିତି ଯିବ। ସେ ଯେହେତୁ ତୁମେ ଭଗବାନଙ୍କ ଶରଣ ନ ଗଲେ ଜଗତର ସବୁ କାମ କରିପାରିବ କିନ୍ତୁ ଭକ୍ତି ପାଇପାରିବେନି, ସବୁ କିଛି କରିଦଉଥିବ କିନ୍ତୁ ଭକ୍ତିଟା ହଉନଥିବ ଭଗବାନ, ଆଉ ଭଗବାନଙ୍କ ଶରଣ କରିଦେବ ଜାଣିନ। ସେଥିପାଇଁ ଯିଏ ଭଗବାନଙ୍କ ଶରଣ ଯାଇଛି ତାର ଶରଣ ଯିବାକୁ ପଡ଼ିବ, ସେ ତୁମକୁ ଶିଖେଇଦେବ, ଏଇଟା ହଉଛି ଶରଣାଗତି। ଶରଣାଗତିଟା କଣ ତୁ ଜାଣିବାକୁ ପଡିବ, ଶରଣାଗତିରେ ଗୋଟେ ଯିବ କରିପାରିବ ନାହିଁ ଏକାକି, ସେ ଶିଖିନା, ତା ତ ଇଣ୍ଟେଲିଜେଣ୍ଟ ଅଛି, ମାଇଣ୍ଡ ଅଛି, ସେନ୍ସେସ୍ ଅଛି, କାପାସିଟି ଅଛି, କ୍ୱାଲିଫିକେସନ ଅଛି, ସେ କଣ ଗୋଟେ ଶରଣ ଚାଲିବ, ସେ କଣ ଏଇଟା କରିକି ଦେଖେଇବି, ଏଇଟା କରିକି ଦେଖେଇବାର କାମ ନୁହେଁ, ଏଠି କିଛି କରିକି ତୁମେ କୃତିତ୍ୱ ଲାଭ କରିପାରିବନି, ଏଠି କିଛି କରିବାର କାମ ନାହିଁ, ଏଠି ଏସବୁ ଶରଣର କାମ, ଭଗବାନଙ୍କ ଶରଣ ଚାଲିଯାଏ, ଭଗବାନ ତୁମ ଦ୍ୱାରା କରେ, ତୁମ ଦ୍ୱାରା କଣ ସେ ଚାହୁଁଛନ୍ତି ସେ କରାଇ ନେବେ, ଆମେ କରିବା ପାଇଁ ପ୍ରସ୍ତୁତ ହେଇ, ଶରଣାଗତ ଲୋକ କଣ ସିଏ ନିଜେ ପ୍ରସ୍ତୁତ ହେଇକି ରହିଛି ଯାହା ପ୍ରଭୁଙ୍କର ନିର୍ଦ୍ଦେଶ ହବ, ସେ କଣ୍ଟିନ୍ୟୁସ୍ ପ୍ରାର୍ଥନା କରିବାକୁ ପଡେ, ନିଜର ବୁଦ୍ଧି ବଳ ଚେଷ୍ଟା, ସେ ଲେଖିଲେ ନା ବୁଦ୍ଧି ବଳ ଚେଷ୍ଟା ପ୍ରତି ଭରସା ଛାଡିବା, ତୁମର ଇଚ୍ଛା ଅଛି ନିର୍ଭର କରିବା, ଏ ଯେଉଁ ପଏଣ୍ଟ ଗୁଡା ସବୁ ସେ ଲେଖିଦେଇଛନ୍ତି, ସବୁ ଶାସ୍ତ୍ରର ଯାହା କୁହନ୍ତି ଜିଷ୍ଟିକ ସାର୍ ସବୁ ଥୋଇ ଦେଇଯାଇଛି ଭକ୍ତ ସପ୍ତମ ଗୋସ୍ୱାମୀ, ସେ ସବୁ ଭଗବାନ ଦାଦାମାଧବଙ୍କର କୃପାରୁ, ଆଉ ନିତ୍ୟ ପାର୍ଷଦ ସେ ମହାପ୍ରଭୁଙ୍କର ନିତ୍ୟ ପାର୍ଷଦ ସବୁ ଖୋଲି ଦେଇକି ଚାଲିଗଲେ, ନିଜର ବଳ ନିଜର ଚେଷ୍ଟା ନିଜର ବୁଦ୍ଧି ଏଟାକୁ ଆଲାଉ କରିବନି, ଆକ୍ଟ କରିବା କିଛି କାମ କରିବା, ସେଟା କେମିତି ଗୋଟେ ଯିବ ସେମିତି ପାରିବନି, ସେ ତାର ଅଛି ବଳ ବୁଦ୍ଧି ସେ ନିଜେ ଲଗେଇଦେବ, ଆଉ ଯେତେ ଯାହା କହିଲେ ଗୋଟେ କଥା କହୁ ସେ ଆଉ ଗୋଟେ କାମ କରିଦେବେ, ତାର ଅଛି ନା ଇଣ୍ଟେଲିଜେଣ୍ଟଟା, ତାର ପିଓର ଇଣ୍ଟେଲିଜେଣ୍ଟଟା ବୁଦ୍ଧିଟା ଆସୁନି ନା, କାରଣ ସେ ଶରଣ ଭଗବାନଙ୍କ ଶରଣାଗତି ଯାଉନି, ଶରଣ ହଉନି, ସେଥିପାଇଁ ଶରଣ କାହିଁକି ଯାଇପାରୁନି, ତାର କର୍ତ୍ତୃତ୍ୱ ଅଭିମାନ ଅଛି, ଡୁଅର ମେଣ୍ଟାଲିଟି ଯାକୁ ଇଂଲିଶରେ କୁହାଯାଏ, ଅହଙ୍କାର, ମୁଁ କରିପାରିବି ମୁଁ କାହିଁ, ମୁଁ କଣ ଚେଷ୍ଟା କରି ଦେଖିବି କରିବି, ଏଠି ଜିନ ଅର୍ଜୁନ କଣ କହୁଥିଲେ, ମୋର ସନ୍ୟାସ ହେବି ମୁଁ ଦେଖିବି ମୋର ପିସରେ ଶାନ୍ତିରେ ରହିବି, ଏପରି ଯୁଦ୍ଧ କଲାବେଳେ ତାଙ୍କର ସେଇ ଜିନିଷ ଥିଲା ନା, କୃଷ୍ଣ ପ୍ରଭୁ ବିରକ୍ତ ହେଇଯାଉଥିଲେ, ମୁଁ ଏଇଟା କରିବି ମୁଁ ସେଟା କରିବି, ଏଟା ରହିବ ଜୀବରେ, ଡୁଅର ମେଣ୍ଟାଲିଟି ସବୁବେଳେ ରହିବ, ଯୋଗ୍ୟତା ଅଭିମାନ ଏଇଟା ସବୁ ରହିଛି ନା, ଆଉ ସେଇଟା ରହିଲେ ତୁମେ କଣ କରିବ ନା, ଜୀବନରେ ସବୁ ଭକ୍ତି ରାଜ୍ୟରେ ସବୁ ଗୋଟେ ପ୍ରତିବନ୍ଧକ ଫେସ୍ କରୁଥିବ, ସବୁକିଛି କରୁଥିବ, ସବୁକିଛି କରିସାରିଲା ପରେ ତୁମକୁ ସାଟିସ୍ଫାକ୍ସନ୍ ମିଳିନଥିବ, ଯେମିତି ଗୋଟେ ଜଣେ ଲୋକ ବହୁତ 2 ଘଣ୍ଟା ରୋଷେଇ କଲା, ଡାଲି ଚାଉଳ ସବୁ ଆଣିକି ବହୁତ ପନିର ଫନିର ସବୁ ରୋଷେଇ କଲା, ରୋଷେଇ କଲେ ଖାଇଲେ ତ ଭଲ ଲାଗିଲାନି, ତାର 2 ଘଣ୍ଟାର ପରିଶ୍ରମଟା ତ କଣ ଲାଗିବ, ବେକାର ଲାଗିବ, ଏତେ ପରିଶ୍ରମ କଲେ ଏତେ କଲେ ଭଲ ଲାଗୁନି କାହିଁକି, କରିଲା ବେଳେ ତ ଉତ୍ସାହରେ ସେ କରୁଥିଲା, କରିଲା ବେଳେ ସେ ଉତ୍ସାହରେ କରୁଛି ନା, ମୁଁ ମତେ ଭଲ ଲାଗିବ, ସମସ୍ତେ ସମସ୍ତେ କହିଲା କଣ ଆଜି ହେଲା, ଆଜି ଭଲ ହେଲାନି ସରିଲା, କରିଲା ବେଳେ ଉତ୍ସାହ ଲାଗୁଛି କିନ୍ତୁ ଆସ୍ୱାଦ କଲା ବେଳକୁ ନାହିଁ, ଭକ୍ତିର ଜିନିଷଟା ସେ ହେଇ କରିପକେଇବ, ସବୁ କିଛି ବହୁତ କିଛି କରିପକେ, ତାପରେ ଦେଖିବାକୁ ଟେଷ୍ଟ କଲା ବେଳକୁ କିଛି ନାହିଁ, ଏସ ସେ ପଏଣ୍ଟଟା ମିଶି ହେଇଯାଉଛି, ଶରଣାଗତିଟା କର୍ତ୍ତୃତ୍ୱ ଅଭିମାନ ରହିଛି ନା, ଅହଙ୍କାର ଅଭିମାନ ରହିଛି ନା, ଆଉ ସେଥିପାଇଁ ଏଇ ଶରଣାଗତିଟା ଶିଖିବାକୁ ପଡେ, ମହାପ୍ରଭୁ ଆସିଲେ ଶିଖିବା ପାଇଁ, ମହାପ୍ରଭୁଙ୍କ ଭକ୍ତମାନେ ସବୁ ଶିଖେଇଛନ୍ତି କେମିତି ଶରଣ ଭଗବାନଙ୍କର ଯିବାକୁ ପଡେ, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ, ନାମ ଆଉ କଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରାଯାଏ, ଆମେ ବହୁ ନାମ କରିବା, ବହୁତ କଥା ଶ୍ରବଣ କରିବା, ବହୁତ କିଛି କରୁଛେ, ଯାହା କିଛି କରିବା ଯଦି ଆମେ ଭଗବାନଙ୍କର ଶରଣ ଆମେ ନ ଯାଇପାରିଲେ କିଛି କାମ ଦେବନି, ଯେ ଧମାଙ୍କ ପ୍ରବଦ୍ୟ ତାଙ୍କ ସାଥେ ଆମେ ସେତେବେଳେ ସେ ଆସିଲେ ନା ଯିବ ଶରଣ ଯାଇପାରିବେନି, ମତେ ମତେ ଯାଇକି ଶିଖେଇ ଦେବାକୁ ପଡିବ କେମିତି ଭଗବାନଙ୍କର ଶରଣ ଯିବାକୁ ପଡିବ, ସେଥିପାଇଁ ସେ ଭକ୍ତ ଭଗବାନ ଭକ୍ତ ହେଲେ, ଭକ୍ତ କେମିତି ଭଗବାନଙ୍କର ଶରଣ ଯିବା ଦରକାର ଶିଖେଇଲେ, ସେ କଥା କହୁଥିଲେ ଆମର ବ୍ୟକ୍ତିତ୍ୱର ପ୍ରଭାବ ଆମର ଭଜନର ପ୍ରଭାବ ଏଇଟା ଗୋଟେ ମାନସିକ କିଛି ସମୟ ପାଇଁ ମାନସିକ ଶାନ୍ତି ମିଳେ, ଏତେ ଲୋକ ଆମକୁ ଭଲ କହୁଛନ୍ତି ମୋର କିଛି କ୍ୟାପାସିଟି ଅଛି, ମୁଁ କିଛି କରିଦଉଛି। ବ୍ୟକ୍ତିତ୍ୱର ପ୍ରଭାବ ଦ୍ୱାରା ଭକ୍ତି ହବନି, ଭକ୍ତି ସ୍ୱତନ୍ତ୍ର। ତମ ବ୍ୟକ୍ତିତ୍ୱର କେତେ ପ୍ରଭାବ ରହିଛି, ତୁମେ କେତେ ଦକ୍ଷତା ରହିଛି, ତା ସହିତ ଭକ୍ତିର କିଛି ସମ୍ପର୍କ ନାହିଁ। ପ୍ରାକୃତ ଗୁଣ କେତେ, ଏଇଟା ସବୁ ପ୍ରାକୃତ ଜିନିଷ ନା, ଶରଣାଗତିଟା ପୂର୍ଣ୍ଣ ହେଇନି, ତୁମର ପ୍ରାକୃତ ଗୁଣ ଅଛି, କିଛି ଆର୍ଟ ନେଚର ଅଛି, ତୁମେ କିଛି କରିଦେଇପାରୁଛ। ଅବଶ୍ୟ କୃଷ୍ଣ ବା ଏଇଟା କରୁଛ, ତୁମ ସ୍ୱୀକୃତି କିଛି ଅର୍ଜନ କରିପାରିବ, କିଛି କ୍ଷତି ନାହିଁ, ଏଥିରେ ତ କିଛି କ୍ଷତି ନାହିଁ। ତେଣୁ କହିବେ ତାର ମୁଁ କିଛି କରିବିନି ନା, ବସିବି, ମୋର ଏତେ ଗୁଣ ଅଛି, ମୁଁ କଣ? ନାଇଁ, କୃଷ୍ଣ ସେବାର ଲଗାଅ, କିଛି ଅସୁବିଧା ନାହିଁ। କିନ୍ତୁ ମନେ ରଖ, ଆମେ କୃଷ୍ଣଙ୍କ ସେବାର ଯୋଉ ଲଗଉଛେ, କୋଉ ପାଇଁ ଲଗଉଛେ? କୃଷ୍ଣଙ୍କ ସୁଖ ପାଇଁ, କୃଷ୍ଣଙ୍କର ସୁଖ ପାଇଁ, ତାଙ୍କର ଶରଣାଗତ ହବା ପାଇଁ, ତାଙ୍କୁ ଖୁସି କରିବା ପାଇଁ। ସିଡ଼ି ପଏଣ୍ଟ ଯଦି ମିସ୍ ହେଇଗଲା, ସେତେବେଳେ ପୁଣି ଯେମିତି କହୁଥିଲି ନା, ରୋଷେଇ 2 ଘଣ୍ଟା ପରେ ଯେମିତି ଖାଇବା ପାଇଁ ଭଲ ଲାଗିବନି, ସେଟା ଜୀବନରେ ବହୁତ ପରିଶ୍ରମ କଲା ବୋଲି ତୁମକୁ ନିରାଶ ଲାଗେ। ମୁଁ ତ ଏତେ ଠାକୁରଙ୍କର କଲି, ଭକ୍ତମାନେ ପ୍ରଶ୍ନ କରିଥିଲେ, ସେ ଏତେ ଡିସିସନ କରିଛି, ଏହା କରିଛି, ତାହା କରିଛି, ଯେମିତି ସେବା କରିଛି, ଠିକ ଅଛି, ସବୁ କରିଛି, ତାର ନଷ୍ଟ ହବନି, ତାକୁ ତ ଅକ୍ଷୟ ସ୍ୱୀକୃତି ନା ଭକ୍ତି ଯୋଗରେ, ଯାହା କରିଛି ଯେଉଁ ମେଣ୍ଟାଲିଟିରେ କରିଦେବ, କିଛି ପୁଣ୍ୟ ମିଳିବ ନା କିଛି ସ୍ୱୀକୃତି ମିଳିବ ଭକ୍ତମାନଙ୍କୁ ସ୍ୱୀକୃତି। କିନ୍ତୁ ଭକ୍ତି ପାଇବାକୁ ହେଲେ ପୂର୍ଣ୍ଣ ଶରଣାଗତ ହେବାକୁ ପଡ଼ିବ, ଗୁରୁ ଚରଣରେ, ଆଚାର୍ଯ୍ୟଙ୍କ ଚରଣରେ, ବୈଷ୍ଣବମାନଙ୍କ ଚରଣରେ, ନାମ ପ୍ରଭୁଙ୍କ ଚରଣରେ ଶରଣାଗତ ହେବ। ସେଭଳି ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁ ଆପଣ ମୋତେ ବୁଦ୍ଧି ଦିଅନ୍ତୁ, ମୋ ଜୀବନ ଦାୟିତ୍ୱ ଆପଣ ନିଅନ୍ତୁ, ବୁଦ୍ଧିଟା ସେଠୁ ଆସିବ ନା। ପ୍ରାକୃତ ଗୁଣ ଦ୍ୱାରା ଆମେ କିଛି ପାରିବାନି, ସେ ପ୍ରାକୃତ ଗୁଣ ଆଜି ଅଛି, କାଲି ପଳେଇଯିବ। ଅପ୍ରାକୃତ ଗୁଣର ଯୋଉ ଉଦିତ ହବ ଶରଣାଗତି ଦ୍ୱାରା, ଗୁରୁ ବୈଷ୍ଣବଙ୍କର କୃପା ଦ୍ୱାରା, ସେ ଅପ୍ରାକୃତ ଗୁଣର ସବୁଠୁ ବଡ ଲକ୍ଷଣ ହେଲା ତୁମର ସମ୍ପୂର୍ଣ୍ଣ ତୁମେ ଜଣେ ଶରଣାଗତ ଆତ୍ମା ହବ, କୃଷ୍ଣଙ୍କ ଉପରେ ପୁରା ଡିପେଣ୍ଡ କର, ନିଜ କଥା କେବେ ଚିନ୍ତା କରିବନି, ନିଜର ବିଷୟ କିଛି ଆଉ ନାହିଁ, ପୁରା ପୂର୍ଣ୍ଣ ଶରଣାଗତ। କାଲି କଣ ହବ ମୁଁ ଜାଣିନି, ନେକ୍ସଟ ମୋମେଣ୍ଟ କଣ ହବ ମୁଁ ଜାଣିନି, ଯୋଉ ଯୋଉ ଭକ୍ତର ଏଇ ଚିନ୍ତା ଆସିବ ସିଏ ହିଁ ଶରଣାଗତ ବୋଲି ଜାଣେ। ବର୍ତ୍ତମାନ ମୋର କାର୍ଯ୍ୟ ହେଲା ସେବା କରୁଛି, ସନ୍ଧ୍ୟାବେଳକୁ କଣ ହବ ମୁଁ କହିପାରିବିନି, ନେକ୍ସଟ ମୋମେଣ୍ଟ ମୁଁ ରହିବି କି କୁଆଡେ ଯିବି ତା ମୁଁ ଜାଣିନି, ଯୋଜନା କୋଉଠି ଅଛି? ଭକ୍ତମାନ ସେ କୁହନ୍ତି, ମୁଁ କରୁଥିଲି, ମୋତେ କୁହେ ଆରେ ଯୋଜନା କରେ, ସେ କହିବା କଣ ଆମେ କିଛି ଭକ୍ତି କୌଣସି ଜିନିଷ ପାଇଁ ଯୋଜନା କରିବୁନୁ? ପ୍ରଭୁପାଦ ତାଙ୍କର ଗୋଟେ କୋର୍ସ ମୁଁ ପଢୁଥିଲି, ପ୍ରଭୁପାଦ ସେ ତା ଲେଖୁଛନ୍ତି, କିଛି ଆମର ପ୍ଲାନ ନାହିଁ, ଆମର କିଛି ପ୍ଲାନ ନାହିଁ, ଆମେ କେବଳ ଡିପେଣ୍ଡ କୃଷ୍ଣଙ୍କ ଉପରେ ଡିପେଣ୍ଡ ହେଇକି ରହିଛି, କୃଷ୍ଣଙ୍କର ପ୍ଲାନଟା କୃଷ୍ଣଙ୍କ ପାଖରେ ଆସିବ, ଆଇଲା ମାନେ ସବୁ ଆରେଞ୍ଜମେଣ୍ଟ ଆସିକି ପହଞ୍ଚିବ, ତୁମେ ଚାଲିବ ସେ ରାସ୍ତାରେ। ଯିଏ ନିଜେ ଯୋଜନା କରୁଛି ସେ ଫସିବ, କାରଣ ତାର ପ୍ରାକୃତ ବୁଦ୍ଧି ଗୁଣ, ପ୍ରାକୃତ ଗୁଣ ଗୁଡାକ ଅଛି, ସେ ହଉଛି କଣ, ମତେ ଲୋକ ଏମିତି ଭଲ ପାଉଛନ୍ତି, ମୋର ଏମିତି ଗୁଣ ଅଛି, ମୁଁ ଏଇଟା କରିଦେଲେ ଏଇଟା ସକ୍ସେସ ହେଇଯିବ ନା? ହବନି ହବନି, ତମେ ଚେଷ୍ଟା କର, ପାରିବନି, ଏଇଟା କି ଯୋଜନା ରାସ୍ତା ନା, ଗୋଟେ ମୋମେଣ୍ଟ, ନେକ୍ସଟ ମୋମେଣ୍ଟ, ନେକ୍ସଟ ଆୱାର, ନେକ୍ସଟ ଡେ, ନେକ୍ସଟ ଇୟର କଥା କଣ କହିବା? 6 ମାସ ବର୍ଷେ ଆଉ ଜୀବନ ସାରା ପ୍ଲାନ କଣ ଆମର? କିଛି ନାହିଁ, କାଲିର ଯୋଜନା ବି ଆମର, କାଲି କଣ ହବ ଭଗବାନ ମୋତେ ବି ଜଣା, ଭଗବାନଙ୍କ ସ୍ମରଣରେ ଯାଇଛି, ଯାହା ପ୍ରଭୁ କରିବେ, ଭକ୍ତି ହବ କି ନ ହବ, ଗୁରୁ ବୈଷ୍ଣବଙ୍କ ସ୍ମରଣ ହବ କି ନାହିଁ, କୋଉଠି ରହିବି, କଣ କରିବି, ତା କଣ ଚିନ୍ତା। ଦୃଢ଼ ବଦ୍ଧ କାମନା ଆମର ଯଦି ରହିଗଲା, ଗୋଟେ ବଦ୍ଧ କାମନା ସବୁବେଳେ ରହିଲା, ଏଇଟା କରିବା, ଏଇଟା ପାଇବା, ଏଇଟା ଜିନିଷ କରିବା, ସେଇଟା କଣ କରିବ? ଭକ୍ତି ପଥରୁ ଆମକୁ, ଭକ୍ତି ଶୁଦ୍ଧ ଭକ୍ତିରୁ ବହୁତ ଦୂରେଇ ନେଇ ଚାଲିବ, ତା ପାଇଁ ଷ୍ଟ୍ରଗଲିଂ ବହୁତ କରିବାକୁ ପଡିବ, ସେଟା ତ ଆମର ଲକ୍ଷ୍ୟ ନୁହେଁ ନା, ବହୁତ ଷ୍ଟ୍ରଗଲିଂ କରିବାକୁ ପଡିବ। କୃଷ୍ଣ ଶିଖଉଛନ୍ତି ଏଇଟା, ବହୁତ ଜଣ ଯେମିତି ପ୍ରାକୃତ ଗୁଣ ଗୁଡାକ, ପ୍ରାକୃତ ଗୁଣ ଗୁଡାକ ଆମେ ଜଣଙ୍କର ଭଲ ଗୁଣ ଦେଖିଲେ କଣ ଲାଗୁଛି? ଆମକୁ ଖୁସି ଲାଗୁଛି, ଖରାପ ଗୁଣ ଦେଖିଲେ କଣ ହଉଛି? ତାକୁ ଚାହିଁବାକୁ ଅନେଇବାକୁ ଇଚ୍ଛା ହୁଅନି, ଖରାପ ପିଲାଟା, ତାହେଲେ ଭଗବାନ ଆମକୁ କେମିତି ଚାହିଁବେ? ଯଦି ଆମର ଖରାପ ଗୁଣ ରହିବ, ଭଗବାନ ଆମକୁ ଅନେଇବେ? ଗୋଟେ ମଣିଷକୁ ଆମକୁ ଦେଖିବା ପାଇଁ ଇଚ୍ଛା ହଉନି, ଭଗବାନ ପବିତ୍ରତମ, ସେ ଗୋଟେ ଜୀବକୁ ଅନେଇବେ ଯଦି ପ୍ରାକୃତ ଗୁଣ ଗୁଡିକ ରହିବ? ତାଙ୍କ ପାଖରେ ତ ସେ ତ ପ୍ରାକୃତ ଗୁଣ କଣ ଜାଣନ୍ତି ନା, ସେ ଅପ୍ରାକୃତ ଗୁଣର ଆଧାର ସିଏ, ଯାହାର ଅପ୍ରାକୃତ ଗୁଣ ହବ ସେ ଆକର୍ଷିତ ହେଇଯିବ, ଅପ୍ରାକୃତ ଗୁଣ ଜୀବ ତ ପାଇପାରିବେନି ନିଜର କୃପା ଦ୍ୱାରା ହବ, ସେଥିପାଇଁ ଗୁରୁ ବୈଷ୍ଣବ କୃପା ପାଇଲେ ଅପ୍ରାକୃତ ଗୁଣ ହବ, ସେଟା କୃଷ୍ଣ ଆକର୍ଷିତ ସେ ଜୀବକୁ ଆକର୍ଷଣ କରେ। ଭକ୍ତିଟା ଗୋଟେ ସିମ୍ପଲ ପ୍ରୋସେସ, ତା ଫର୍ମୁଲାଟା ସିମ୍ପଲ, କିନ୍ତୁ ପାଇବାଟା ତ କଷ୍ଟ ନା, ସେଥିପାଇଁ କୁହା ହେଲା ଯଶ୍ୟ ପ୍ରସାଦ ଭଗବତ ପ୍ରସାଦ। ହୋଲ୍ ଲାଇଫ୍ ଆମେ ଷ୍ଟ୍ରଗଲିଂ କରୁଛୁ ଏ ଗୋଟେ ପଏଣ୍ଟକୁ ଆସିବା ପାଇଁ, କେବଳ କେମିତି କେବେ ମୋତେ କୃପା ମିଳିବ, ମିଳିଲେ କଣ ହବ ମୋର ଗୁଣ ଗୁଡିକ, ମୋ ଶକ୍ତି, ଶରୀର, ଗୁଣ, ବୁଦ୍ଧି, ମନ, ଇନ୍ଦ୍ରିୟ ସବୁ କଣ ହବ? ପ୍ରାକୃତ ଅପ୍ରାକୃତ ହବ, ଏ ଅପ୍ରାକୃତତ୍ଵ ପ୍ରାପ୍ତ ହେଲେ ଇନ୍ଦ୍ରିୟ ମାନେ, ଗୁଣ ମାନେ ସେଥିରେ କୃଷ୍ଣ ଆକର୍ଷଣ କରିବେ। ତୁମେ ଯୋଉ ୟୁନିଭର୍ସିଟିକୁ ଯିବ ପଢିବା ପାଇଁ, ତୁ ୟୁନିଭର୍ସିଟି ଯିବ, ତମକୁ ତ ଗୋଟେ ମେଟ୍ରିକ ସାର୍ଟିଫିକେଟ ବା କଣ କଣ କୁହାଯିବ, ମାଇନର ସାର୍ଟିଫିକେଟ ଅଛି, ମାଇନର ମାଇନର ସ୍କୁଲ ନାହିଁ, ସପ୍ତମ ଶ୍ରେଣୀ ସାର୍ଟିଫିକେଟ ନେଇକି ତୁ ଯାଇକି ରେଭେନ୍ସା କଲେଜ ଗେଟ୍ରେ ଦେଖେଇବ, ଆଜ୍ଞା ମୁଁ ଆଡମିସନ ଫର୍ମ ପକେଇଛି, ତ ଫର୍ମ ରିସିଭ୍ କରିକି କ୍ୱାଲିଫିକେସନ କଣ ଅଛି, ଫାର୍ଷ୍ଟ କ୍ଲାସ ଅଛୁ କି, ଏତିକି ମାର୍କ ରଖିଛୁ କି, ଦେଖୁଛ ନା, କଲେଜ ମାନଙ୍କର ଆଡମିସନ ପୂର୍ବରୁ କହିବେ, ତାର ମାର୍କ ସବୁ ଆସୁଛି ନା, କଣ ଗୋଟେ ସବୁ ଥାଏ, ଫାର୍ଷ୍ଟ ସିଲେକ୍ସନ ସେକେଣ୍ଡ, ଆମେ ସବୁ ପକଉ ନା, ଫାର୍ଷ୍ଟ ସିଲେକ୍ସନ ସେକେଣ୍ଡ ସିଲେକ୍ସନ ଥାର୍ଡ ସିଲେକ୍ସନ, ଥାର୍ଡ ସିଲେକ୍ସନ ଏତେ ବନ୍ଦ ଗଲା, ଫାର୍ଷ୍ଟ ଫିଲ୍ମ ସବୁ ବାଛିକି ନେଇଯିବେ, ତାଙ୍କର ସେଟା ଶହେଟା ସିଟ୍ ଅଛି, ଫାର୍ଷ୍ଟ ସିଲେକ୍ସନ ଦେଖିବେ ପାଞ୍ଚଶହ ନମ୍ବରରେ କେତେ ପିଲା ରହିଲେ ତମେ ନେଇଗଲେ, ତାପରେ ଚାରିଶହ ପଚାଶରେ କେତେ ଜଣ ତମେ ନେଇଗଲେ, ତାପରେ କହିଦେବ ଆଉ ନାହିଁ ଫିଲ୍ଅପ୍ ହେଇଗଲେ, ଚାଲ ଥାର୍ଡ ସିଲେକ୍ସନ ନାହିଁ। ଗୋଟେ କଲେଜ ଗୁଡାକରେ ସେମାନେ ଗୁଣ ଦେଖିକି ନଉଛନ୍ତି, ଟ୍ୟାଲେଣ୍ଟ ପିଲାଙ୍କୁ ବାଛି ବୁଛିକି ନଉଛନ୍ତି, ଆଉ ଏଇ ଗାଁ ପଖାଳଖିଆ କଲେଜ ଗୁଡା ଯୋଉ ଗାଁ ଗହଳିରେ ଅଛି, ପଖାଳ ଖାଇକି ସବୁ ଯାଆନ୍ତି, ସାଇକେଲ ମାରିବେ, ପଖାଳ ଖାଇବେ, ଧାନ ଫାନ ରୋଇ ସାରିକି ଆଉ ମୁଗ ଫୁଗ ବିରି ଫିଡ଼ି ବାଡେଇ ଦେଇକି, ନା ପ୍ରଦୀପ କୋଉଠି ପଡ଼ିଛୁ, ଆଉ ସେଇଭଳିଆ ସବୁ କଲେଜ ନା ଆଉ କଣ, ଘରେ ଖାଇପି ସାରିଲା ଆଉ ପଖାଳ ପଖାଳ ଖିଆ ହେଲା, ଘରେ କାମ କରିକି ସକାଳେ ଯିବେ, ବିଲ ବାଡ଼ିରେ କାମ କରିକି ବୁଲାବୁଲି କରି, ନହେଲେ କୁଆଡେ ଦୋକାନ ବଜାର ବୁଲାବୁଲି କରି ଆସିଲେ, ଆସି ଗାଧେଇ ଗାଧେଇ ପଡ଼ିକି ଦେବାସ ପଖାଳ ପଖାଳ ଟିକେ ଖାଇଦେ, ପଖାଳ କିଆ କଲେଜ ତାକୁ କୁହାଯାଏ। ଆମ ସାର୍ ସବୁ କୁହନ୍ତି ଆଉ କହିବେ ପଖାଳ କିଆ କଲେଜରେ ପଢିବୁ କି, ତୁ ପାଠ ପଢୁନୁ, ତୁ ପଖାଳ କିଆ କଲେଜରେ ପଢିବୁ କି, ପାଠ ପଢିଲେ ତୁ ଭଲ ହଷ୍ଟେଲ ରହିବୁ କି ଭଲ ପାଠ ପାଠ ପଢିବୁ, ନା ପଖାଳ କିଆ କଲେଜ, ପଖାଳ ଖାଇ ପାଠ ପଢିବୁ, ଆସି ମାଷ୍ଟର ବି ପଖାଳ ଖାଇକି ତାର ବିଲ କାମ ସାରିକି ସେ ତାର ସାଇକେଲ ଖଣ୍ଡ ଧରିଦେବେ, ତାକୁ ଚାକିରି ପଇସା ମିଳୁନଥିବ, ତୋର ବି ଥାର୍ଡ କ୍ଲାସ ବାସ, ଦୁଇ ଜଣ ମିଶିଗଲା ଆଉ କଣ, ଆଉ ସେଠି ଯାହା ପଢା ହବ ଆଉ କଣ, ହେଲେ ଆଜି ବି ସୁଡି ହେଇଥିବ କଲେଜରେ ପାଣି ହଉଥିବ, ହେଲେ ସରକାର ସାଙ୍ଗସନ ନାହିଁ, ମାଷ୍ଟରକୁ ଦରମା ନାହିଁ, ଛୁଆର କିଛି ନାହିଁ, ସେଇଭଳିଆ ଇନଷ୍ଟିଚ୍ୟୁସନ ଦେଖ ସେମାନେ କେତେ ପିଲାଙ୍କୁ ବାଛିକି ସବୁ ନଉଛନ୍ତି। ଆଉ ଭଗବାନ ପାଖକୁ ଯିଏ ଯିବ ସିଏ, ଏ ଜଗତର କୌଣସି ଲୋକ ଯାଇପାରିବ ପ୍ରଭୁ, ଏ ଜଗତର କୌଣସି ଲୋକ କୌଣସି ଗୁଣର ଆଧାର ବ୍ୟକ୍ତି ଯାଇପାରିବେ, ଯିଏ ପୂର୍ଣ୍ଣ ଶରଣାଙ୍ଗତ ହବ ଗୁରୁ ବୈଷ୍ଣବ ଚରଣରେ, ହରିଙ୍କ ହରି ଗୁରୁ ବୈଷ୍ଣବଙ୍କ ଚରଣରେ, ତାଙ୍କ କୃପାରେ ଯୋଉ ଅପ୍ରାକୃତ ଗୁଣ ଉଦୟ ହବ ସେଇଟା କୃଷ୍ଣଙ୍କୁ ଆକର୍ଷଣ କରେ, ଅପ୍ରାକୃତ ଗୁଣ। ଆମର ଏଠି ସରଳତା ଅଛି, ସେଇଟା ସରଳତାଟା ଅପ୍ରାକୃତ ଗୁଣ ନୁହେଁ, ଜଣଙ୍କ ପାଖରେ ସରଳ, ଜଣଙ୍କ ପାଖରେ କପଟି, ଦେଖୁନା ଜଣଙ୍କ ପାଖରେ ସରଳ, ଜଣଙ୍କ ପାଖରେ କପଟି, ସବୁ 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 ଯଦି ବସି ବସି ତମେ ଦେଖିବ ସବୁ ଗୁଡାକର ମିକ୍ସ ଗୁଣ ରହିଛି, ସବୁ ଜଣଙ୍କ ସାଙ୍ଗରେ ଭଲ ସମ୍ପର୍କ ଅଛି ଆଉ ଜଣଙ୍କ ସାଙ୍ଗରେ ନାହିଁ, ସବୁ ସବୁବେଳେ ଅପ୍ରାକୃତ ଗୁଣ ହୋଇଛି, ସବୁ ପ୍ରାକୃତ, ସବୁ ମିକ୍ସ, ଭଗବାନ ସବୁ ଅନ୍ମିକ୍ସଡ ଶୁଦ୍ଧ ନା, ତାକୁ କେମିତି ଆକର୍ଷଣ କରିବ, ସେ ଦେଖି ଅନେଇବେନି, ଯେମିତି ଆମର ଗୋଟେ ଖରାପ ଟିକେ ଖରାପ ଗୁଣ ଦେଖିଲେ କଣ ହବ, କିଏ ଆଉ ପିଲାଟା ବେକାର ପିଲାଟା, ଦେଖୁନ ଆମେ ମୁଁ ଫେରେଇ ଦଉଛେ, ଘୃଣା କର ବା ନ କର, ତାକୁ ତା ସହିତ ବି ସମ୍ପର୍କ ରଖିବା ପାଇଁ ଇଚ୍ଛା ହେଲେ ଭଗବାନଙ୍କୁ ବି ସମ୍ପର୍କ ରଖିବେ, ଜଣେ ବୈଷ୍ଣବ ବିଚାର କରିବା ଦରକାର ନା, ମୋ ସାଙ୍ଗରେ ଯଦି ବୈଷ୍ଣବମାନେ ସମ୍ପର୍କ ରଖିବା ପାଇଁ ଇଚ୍ଛା କରୁନାହାନ୍ତି, ଭଗବାନ କିନ୍ତୁ ମୋ ସାଙ୍ଗରେ ସମ୍ପର୍କ ରଖି, ବୈଷ୍ଣବମାନେ ମୋତେ ଆଦର କରୁନାହାନ୍ତି, ଭଗବାନ କିନ୍ତୁ ମୋ ସାଙ୍ଗରେ ମୋତେ ଆଦର କରି, ମୋତେ ସେଇ ବୈଷ୍ଣବମାନଙ୍କୁ ଭଗବାନ ଗୁରୁଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଆଚାର୍ଯ୍ୟମାନଙ୍କୁ, ସେ ଯଦି କୃପା କରିବେ ତାହେଲେ ଅପ୍ରାକୃତ ଗୁଣ, ଆଉ ଏଇଟା ସମ୍ଭବ ହିଁ ନୁହେଁ, ଏଇଟା ପ୍ରାକ୍ଟିକାଲ ନୁହେଁ ଯେ ଜଗତର ସବୁ ଲୋକ ତୁମକୁ ଭଲ ପାଇବେ, ଜଗତକୁ ଖୁସି କରିବା ଆମର କାର୍ଯ୍ୟ ନୁହେଁ, ଆମେ ସମସ୍ତେ ଖୁସି କରିପାରିବାନି, ଆମ ତରଫରୁ ଅନ୍ୟମାନଙ୍କ ପ୍ରତି ଘୃଣ୍ୟ ଭାବ ବା ଆମ ତରଫରୁ ଅନ୍ୟମାନଙ୍କୁ ହୀନ ଭାବ ଅପରାଧ ଭାବ ଏସବୁ କିଛି ରହିବା ଉଚିତ ନାହିଁ, ଆମର ଲକ୍ଷ୍ୟ କେବଳ ରହିବା ଦରକାର, ଗୁରୁ ଲକ୍ଷ୍ୟ ଯେତେବେଳେ ଜଗତ ପ୍ରସନ୍ନ ବା ଅନ୍ୟମାନଙ୍କୁ ପ୍ରସନ୍ନ କରିବା ତା ରୁହେ, ସେତେବେଳେ ବେଶୀ ତୁମର ଅପରାଧ ହବ, ବେଶୀ ତୁମେ ତୁମର ସବୁ ଜିନିଷ ଲସ୍ ହେଇଯିବ, ଫୋକସ୍ଟା ଗୋଟେ ଆଡ଼େ ରହେ, ଯେତେବେଳେ ତୁମେ ଗୁରୁକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ସବୁବେଳେ ଚାହିଁବ, ହରିଗୁରୁ ବୈଷ୍ଣବଙ୍କର ପ୍ରସନ୍ନତା ଚାହିଁବ ସବୁବେଳେ, ସେତେବେଳେ ତୁମେ ଅପରାଧରୁ ବଞ୍ଚିଯିବ, କାରଣ ତୁମର ଗୋଟେ ଫିକ୍ସ ଡ୍ୟୁଟି ହେଇଗଲା, ଆଉ ତୁ ଅନ୍ୟକୁ ସବୁବେଳେ ଖୁସି କରିବା ପାଇଁ ଚାହିଁବ, ସେଥିରେ ତୁ ଖୁସି କରିପାରିବ, ଜଣେ ଖୁସି ଗଲା ଆଉ ଜଣେ ବିରୋଧ କରିବ, ଚାଲିବ ମଣ୍ଡଳ, ସେ ଅପରାଧ ମେଣ୍ଟାଲିଟି ଆସିବ ମନ ଭିତରେ, ଭକ୍ତିଗତ ବହୁତ ସରଳ, କିନ୍ତୁ ଯାହାର ଅନ୍ତରଟା ସରଳ ନୁହେଁ ତାକୁ କଣ କରିବ ତୁମେ, ଏଟା ଗୋଟେ ଗୋଟେ ଭିତରେ ତ କିଛି ଗୋଟେ ଜିନିଷ ନାହିଁ, ଯେ ଯେମିତି ସେ କଣ ସବୁ ଝାଡ଼ା ଚପଡ଼ା ନହେଲେ କଣ ଗୋଟେ ପାଇପ୍ ପୁରେଇକି ତାଙ୍କୁ ସବୁ କଣ କରନ୍ତି ବା, ତାକୁ ତାକୁ ସବୁ ଗରମ ପାଣି ପୁରେଇ ତା ପାଟି ବାଟି ନାକ ବାଡ଼େ କିମ୍ବଳ ଦର ଗୋଟେ ପୁରେଇ ତାକୁ ପେଟକୁ ସଫା କରିସ, ମାନ୍ତି କରି ସଫା କରି, ସେଗୁଡା କଣ କିଛି ଗୋଟେ ମେସିନ୍ ଅଛି ଯେ ତୁ ଏଇ ଲୋକଟା କପଟି ଲୋକଟା ତାକୁ ତା ଭିତରେ ପୁରେଇକି ତାକୁ ସରଳ କର, ସରଳତା ତୁମେ ନହେଲେ ଏଗୁଡା ସବୁ କିଛି ପଶିବ ନାହିଁ ତମ ଭିତରେ, ଗୋଟେ ଅଡୁଆ କଣ ହଉଛି ତୁମେ ତାର ସରଳ ନୁହଁ, କୌଣସି ତତ୍ଵ ନା କୌଣସି ମାନେ ଅପ୍ରାକୃତ ଜିନିଷ ଭିତରକୁ ହୃଦୟକୁ ପଶିବନି, କୌଣସି ଜିନିଷ ସରଳ ଲୋକ ଯାହାର ଅନ୍ତର କପଟ ତ କୌଣସି ଜିନିଷ ଗୁରୁତ୍ୱ ଲାଗେନି, ଆଜି ଗୋଟେ ଜିନିଷ ଇମ୍ପୋର୍ଟାଣ୍ଟ ତୁ କାଲି ଛାଡ଼ିଦେବ, ଆଜି ଏଇଟା ଭଲ ଲାଗିଲା ତାପରେ ଆଉ ଗୋଟେ ଭଲ ଲାଗିଲା, ଆଜି ଏ ସାଧୁବାକୁ ଗଲା କାଲି ସେ ସାଧୁବାକୁ ଯିବ, ସେଠୁ ଯିବ ସେଠିକି ବୁଲିବ, ସେ ସରଳ ନୁହେଁ, ସରଳ ନୁହେଁ ମାନେ କୃଷ୍ଣ ସହିତ ତାର କନେକ୍ସନଟା ହେଇପାରୁନି, ହେଇପାରିବନି, ହଁ ଜାଣିଦେବା ଏଇଟା ଭିତରଟା ତାର ସରଳ ନାହିଁ, ସରଳ ନାହିଁ ମାନେ ତାର କୌଣସି ଜିନିଷଟା କୌଣସି ତାର ଗୋଟେ ସ୍ପିରିଚୁଆଲ ଟଚ୍ କିଛି ରହିବନି, ଇନ୍ଫ୍ଲୁଏନ୍ସ କିଛି ରହିବନି, ସେ କିଛି ଦିନ ଗୋଟେ କୋଉ ଜିନିଷ କରି ତାକୁ ଛାଡ଼ିଦେବ, ତାପରେ କୌଣସି ଡିଟର୍ମିନେସନ ପାୱାର ତାର ଆସିବନି, ସରଳ ଟା କଣ ସେଟା ଗୋଟେ ଭିତରୁ ଯିବ ନା ଷ୍ଟ୍ରେଟ ଆଉ, କିନ୍ତୁ ଷ୍ଟ୍ରେଟ ଠିଆ ହେଇଯାଇଛ, ଷ୍ଟ୍ରେଟ ସେ ପଳେଇଯିବ ଗୋଟେ ଜିନିଷଟା। ଆଚ୍ଛା ହୃଦୟଟା ବହୁତ ଡୁପ୍ଲିସିୟସ ସ୍ପିରିଚୁଆଲ ଜିନିଷ କିଛି ପଶିବନି, କିଛି ଜାଣିପାରିବନି, ସେଥିପାଇଁ ସରଳତା ସରଳତା ସବୁ ଲୋକ ଅଛି। ଆଉ ସରଳତା ତୁମେ ଇଏ ଗୋଟେ ଅପରାକୃତ ଗୁଣ, ତୁମେ ବୁଢା 40 ବର୍ଷ 50 ବର୍ଷ ତୁମେ ସରଳ କଣ ଶିଖେଇବ, ତୁମେ ତ ସଂସାରରୁ ଶିଖି ଶିଖି ଆସିଛ କଣ କପଟତା, ସଂସାର ଡୁପ୍ଲିସିୟସ ଶିଖିକି ଆସିଛ, ତୁମେ ବର୍ତ୍ତମାନ ସରଳ କଣ ହବ, ସରଳ ହବ। ଗୋଟେ ଦେଖୁନ ଗୋଟେ ଛୁଆଟାକୁ ଜାବଡ଼ା ମାରିଦବ, ଜାବଡ଼ା ଢୋକିଟା ଜାବଡ଼ା ପକେଇଦେବ, ସେ କାନ୍ଦିବ, ସେ ଗୋଟେ ଦିନ ଅନ୍ୟ ବୋଧେ ଡରିବ, ତାପରେ ତା ଗୋଟେ ପ୍ରସାଦ ଡାକିବ, ସେ କଣ ହବ ପାଖକୁ ଆସିବ, ପାଖ ପ୍ରସାଦ ଧରି ହସିଦବ, ସେ ଆଣିଦେବ ଇଏ ମତେ ଭଲ ପାଇବା, ତୁମ ସାଙ୍ଗେ କିଛି ଢୋକି ଜାବଡ଼ା ମାରିଦେଇ ତମ ପ୍ରସାଦ ଦେଲେ ଦେଖିବା ତୁମ ଜୀବନ ସାରା ଛାପଡ଼ କଥା ପଥ ଶୋଇପାରୁନ, ସେ ମତେ କହିଦେଲା ଏଇଆ ଗଲା ଆଉ, ସରଳ କଣ ଅପ୍ରାକୃତ ଗୁଣ ନା ଏଗୁଡ଼ା ସବୁ। ସେଥିପାଇଁ ଭଗବାନ ପ୍ରାର୍ଥନା କରିବାକୁ ପଡେ କେମିତି ମତେ କୃପା ମିଳିଲେ ସବୁ ଅପ୍ରାକୃତ, କାରଣ ଯେତେ କାଲି ଦିନ ପଡ଼ିଥିଲା ରାଗ ଦ୍ୱେଷ ପ୍ରାକୃତିତ୍ୱ ରହିବ, କୃଷ୍ଣ ଆମକୁ ସ୍ୱୀକାର କରିବେନି, କାରଣ କୃଷ୍ଣ ଅପ୍ରାକୃତ ନା। ଆଉ ପ୍ରାକୃତଟାକୁ ଅପ୍ରାକୃତ କେମିତି କରିବା, ଏଇଟା କିଛି କନଭର୍ଟେଡ୍ କରିବା ପାଇଁ କିଛି ପ୍ରୋସେସ ନାହିଁ ନା, ପ୍ରାକୃତଟାକୁ ଅପ୍ରାକୃତ ସେ କୃପା ଆସିଲେ ସବୁ। ଆଉ କୃପାଟା କେମିତି ହବ ସେଦିନ ପ୍ରଶ୍ନ କରି, କୃପାଟା କେମିତି ହବ, କୃପାଟା କେମିତି ହବ, ଆମେ ଶରଣାଗତ ହେଇକି ଯେତେବେଳେ ସେବାଟା କରିବା, ନାମ କରି ସବୁଥିରେ ଶରଣାଗତ ରହିବେ, ଶରଣାଗତ ଭାବନାରେ ନାମ, ଶରଣାଗତ ଭାବନାରେ ସେବା, ଶରଣାଗତ ଭାବନାରେ ଶ୍ରଦ୍ଧା, ଶରଣାଗତ ଭାବନାରେ କଥା ଶ୍ରବଣ, ସବୁ ଶରଣାଗତରେ, ନ ତ ଅପ୍ରାକୃତ ତ ଲାଭ କରିପାରିବାନି। ଏଇ ହାଏଷ୍ଟ ଜିନିଷ ନା, ଯଦି ଆମେ ପ୍ରଚାର କରୁଛେ କିଛି କ୍ଷତି ନାହିଁ, ବହୁତ ସୁନ୍ଦର ଗୋଟେ ଜୀବନ ଉପକାର ହଉଛି, ଆମର ସମୟ ବି ଯାଉଛି, ଶାସ୍ତ୍ରରେ ପଡୁଛି, କିନ୍ତୁ ଇଆର ଅଲ୍ଟିମେଟ୍ ଜିନିଷଟା କଣ, ସେ ଭଗବାନଙ୍କର ଶରଣ ଯିବା, ସେଟା ଯଦି ନ ହେଇପାରିଲା ଆଉ ସେ ଶୁଦ୍ଧ ଭକ୍ତିରେ ମିଳିବନି, କିଛି ଲସ୍ ବି ହେଲାନି, ତୁମକୁ କିଛି ସ୍ୱୀକୃତି ମିଳିଯିବ, ଅସୁବିଧା କଣ ହେଉଛି, ତୋ ସମୟଟା ଭଗବାନଙ୍କ ପାଖରେ ଗଲା, କିନ୍ତୁ ଯୋଉଟା ଆଚିଭମେଣ୍ଟ ଯୋଉଟା ରହିଛି ଶୁଦ୍ଧ ଭକ୍ତି ସେଟା ପାଇପାରିବେ। ଯେ ତୁମେ ସରଳ ନୁହଁ କିନ୍ତୁ ଭକ୍ତି କରୁଛ, ହଁ ସେମିତି ଚାଲିବ, କିଛି ଅସୁବିଧା ନାହିଁ, ସ୍ୱୀକୃତି ପାଇଲ, ଶୁଦ୍ଧ ଭକ୍ତି ଆସ୍ୱାଦନ କରିପାରିବନି, ତୁମକୁ ଗୋଟେ ପ୍ରଫୁଲ୍ଲତା ମନ ଭିତରେ କେବେ ରହିବନି। ଯିଏ ଏତେ ସରଳ ତାର ସେତେ ନେଚୁରାଲ ଲାଇଫ୍ର ଟେଷ୍ଟ ଅଛି, ଯିଏ ଯେତେ ସରଳ ଯାହାର ଅନ୍ତର ଯେତେ ସରଳ, ସରଳ ମାନେ ତା ସେ ଦୋଷ ଗୁଣରୁ ବେଶୀ ମୁକ୍ତ, ଅନ୍ୟର ଦୋଷ ଗୁଣ ସବୁ ଜିନିଷକୁ ଓଭର କଲା କଣ କୁହାଯାଏ, ସବୁ ଓଭରଟେକ୍ କରାଯାଏ, ସେ ଦେଖେନି, ଛୋଟ ଛୋଟ ଜିନିଷ ଛାଡ଼ିଦିଏ, ଯେ ସରଳ ନୁହେଁ ସବୁ ଜିନିଷଟା ସବୁ ଜାଗୁଟିକି ଧରିବ, ଧରିଲେ ସେ କଣ ହବ ତାର ସବୁ ଭିତରେ ଜିନିଷଟା ସବୁବେଳେ ରହିଲା, ସେଗୁଡା ସେଟା ରହିଲା ମାନେ ତ ସେ ଭଜନ କରିପାରିବେନି। ଭଗବାନ ସବୁବେଳେ ଆମକୁ ସ୍ପିରିଚୁଆଲ ଜିନିଷ ସାଇଡ୍ ଦେଖିବାକୁ ପଡିବ ନା, ଜଗତର ଭଗବାନ ତିଆରି କରିଛନ୍ତି ସବୁବେଳେ ଦୋଷ ଗୁଣରେ, ତେଣୁ କାହାର ଦୋଷ ଗୁଣ ନାହିଁ, ବୈଷ୍ଣବ ମାନେ ଇଏ ଗୋଟେ ଅଲଗା ତତ୍ତ୍ୱ, ବୈଷ୍ଣବ ତତ୍ତ୍ୱ, ପୁଣି ବୈଷ୍ଣବ ତତ୍ତ୍ୱର ଯୋଉ 4 ସମ୍ପ୍ରଦାୟ ହେଲା, ତାପରେ ହେଲା ଗୌଡ଼ୀୟ ବୈଷ୍ଣବ ତତ୍ତ୍ୱ, କାରଣ ଏଠି ମହାପ୍ରଭୁ ଆସିଲେ, ମହାପ୍ରଭୁଙ୍କର ପ୍ରିନ୍ସିପଲ ଯୋଉ ରହିଛନ୍ତି, କାରଣ ସେ ପ୍ରେମ ଦେବା ପାଇଁ ଚାହୁଁଛନ୍ତି ନା, ଆମେ ଯୋଉ ଡିସ୍କସନ ବର୍ତ୍ତମାନ ଚାଲିଛି ମାସେ 2 ମାସ 3 ମାସ ହେଲା, ଏସବୁ ପ୍ରେମର ପ୍ରିନ୍ସିପଲ, ଜେନେରାଲ ପ୍ରିନ୍ସିପଲ କହିଲେ ତ ଭାରି ଖୁସି ହେଇଯିବ, ଗପ ଗପ କହିକି ବାସ୍, ଏ ଷ୍ଟୋରୀ ସେ ଷ୍ଟୋରୀ ନୀତି ଭୀତି ସବୁ ଅଛି, ଅଛି ଖାତା ଅଛି, ଆମ ଖାତା ଖେଳିବାକୁ ଚାହୁଁନି, ସେ ଖାତା ଖେଳିଲେ ସବୁ ବାହାରିବ, ସବୁ ଅଛି, ତ ଭାରି ଖୁସି ଲାଗିବ, ହଁ ଏମିତି ହେଲା ସେମିତି ହେଲା, ଏଇଟା ଷ୍ଟୋରୀ, ଏଇଟା ଏମିତି କରିବା ଦରକାର, ସେଟା କରିବା ଦରକାର, ଗଛ ରହିବା, ପକ୍ଷୀ ରହିବା, ଏହା ରହିବା ଗୁଣ, ଭାରି ବଢିଆ ଲାଗିବ ସେଟା, ଠିକ ସେଟା କମନ ପିପୁଲ ପାଇଁ, ସେଟା ଚର୍ଚ୍ଚା କରିବାକୁ ଆମକୁ ଆଉ ସମୟ ନାହିଁ, ସେଥିରେ ସିଏ ପବ୍ଲିକରେ କଲେ ଲୋକଙ୍କର ଉପକାର ପାଇଁ, କିନ୍ତୁ ଭକ୍ତ ସମାଜରେ ଏଇଟା ଆମକୁ ଆମର ଆଚିଭମେଣ୍ଟଟା କ'ଣ, ପ୍ରେମଟା ନା, ପ୍ରେମଟା କେମିତି ପାଇବା, ଆଟଲିଷ୍ଟ ପ୍ରେମ ନ ପାଇଲେ ବି ପ୍ରେମର ତତ୍ତ୍ୱଟା ଜାଣିବା ନା, ଯାହାଦ୍ୱାରା କି ଆମେ ନିଜେ ହମ୍ବୁଲ ହେଇଯିବା, ଆରେ ପ୍ରେମ ପାଇବାକୁ ହେଲେ ଏତେ ବଡ଼ ଗୋଟେ କ୍ୱାଲିଫିକେସନ ଦରକାର, ଆମେ ଯୋଉ ଗୋଟେ ଫଲ୍ସ ପ୍ରାଉଡ଼ରେ ରହୁଛେ ମିଥ୍ୟା ଅହଙ୍କାରରେ, ହଁ ମୋ ମୋର ଏଇଟା ହେଇଗଲା, ପାଠପଢ଼ା ହେଇନି, ଛୁଆ ଦେଖି ନା ଅ ଲେଖିଦେବ କମା ହେଇଗଲା, ସିଲେଟକୁ ଫୋପାଡ଼ ଦେଇକି ତାର କଣ ତୁ ପଢି ପକେଇଲୁ, କଣ ପଢି ପକେଇଲୁ, ତାର ପଢା ସରିଗଲା ସବୁ, ସରିଗଲା, ସେ ଖାଲି କହିଦେବୁ କିନ୍ତୁ ପଢିଦେବି ମୁଁ, ମୋର ସରିଗଲା, ଏ ତୋର କଣ ସରିଗଲା, ତୁ ଓଆ ଲେଖୁଛୁ, ତୁ କଣ ସରିଗଲା, ସେ ପ୍ରଭୁପାଦ ଏତେ ସାରା ବିଶ୍ୱରେ ପ୍ରଚାର କରିଗଲେ, ସେ ଲାଷ୍ଟକୁ କହିଦେଲେ କନ୍ଭରସେସନ ପଡ଼ିଥିଲେ ପ୍ରଭୁପାଦ, ସେ ସାଇଡ୍ ଦେଲି କୋର୍ଟ ସେ ପ୍ରଭୁପାଦ କହୁଛନ୍ତି ଭଗବତ ଗୀତା ଟିଚିଂସ ହଉଛି ଆମର ABCD, ଭଗବତ ଟିଚିଂସ ପ୍ରଭୁପାଦ ସେଇ ଭଗବତ ଗୀତାକୁ ହୋଲ ୱାର୍ଲଡରେ ପ୍ରିଚିଂ କରିକି ଆଇଲେ, ସେ କହିଲେ ହଉଛି ଆମର ଟିଚିଂସ ABCD, ତାଙ୍କ ନା କେତେ ତତ୍ତ୍ୱ ରହିଲାଣି, ପ୍ରେମ କାହିଁକି, ଏଇଟା ପ୍ରେମ ପ୍ରେମ ଜିନିଷ ନା, ଆମକୁ ପ୍ରେମ ପାଇବ, ଶୁଦ୍ଧ ଭକ୍ତି ପାଇବାରେ ତା ପ୍ରାଇସ୍ଟା ଅଲଗା, ତାର ମୂଲ୍ୟଟା ଅଲଗା, ତା ପଡ଼େ ତାକୁ କମ୍ ସେ କମ୍ ଜୀବନ ଥରେ ଶୁଣିଦେବା ଦରକାର, ଶରଣାଗତି କଣ, ଭାବନାଟା କଣ, ଶୁଦ୍ଧତା କଣ, ଏଇଟା କେବଳ ଭଗବାନଙ୍କ ସହିତ ଗୋଟେ କନେକ୍ସନର ରାସ୍ତା, ଅଲଗା ଜିନିଷ କିଛି କ୍ଷତି ନାହିଁ। ଭକ୍ତି ଯୁଗରେ ଆଚାର୍ଯ୍ୟମାନେ ବହୁତ ଚିନ୍ତା କରିକି ସେ ଗୋଟେ ସ୍କୁଟିନାଇଜ୍ କରିକି ଯେ ଯେଉଁ ଜୀବ ଶରଣାଗତ ନ ହେଇପାରିବେ ସେ କୃଷ୍ଣ ପାଇପାରିବେନି, ସେ ସେମିତି ଗୋଟେ କିଛି ବହୁତ କିଛି ସବୁ ଜିନିଷ ତତ୍ତ୍ୱ ଆକାର ରଖି ଦେଇଗଲେ, ସମସ୍ତଙ୍କୁ ଇନଭାଇଟ୍ କରେ ତୁମେ ଆସ। ଯୁବଟା ତମକୁ ଷ୍ଟାର୍ଟିଂ କରିବ ନା କୋଉ ଦିନ ହେଲେ ଭକ୍ତିଟା ସୁକୃତିଟା କିଛି ପାଇବ ନା, ଆଉ ଲସ୍ ବି କିଛି ନାହିଁ, ଦୁଃଖ କରିବାର କଣ ଅଛି। କିନ୍ତୁ ଯିଏ କୋଟି କରୋଡ଼ପତି ହେବାକୁ ଚାହୁଁଛି, ଆଉ ଯିଏ ବଞ୍ଚିବାକୁ ଚାହୁଁଛି, ଯିଏ ପୁଅ ଝିଅ ଦେଖୁନ କେତେ କାଟାଗୋରିର ଲୋକ ଅଛନ୍ତି, ମୋର ଖାଇପିଇ ଗଣ୍ଡେ ବଞ୍ଚିଗଲେ ଗଲା, ଏତେ ଟଙ୍କା କଣ ହବ, କିଛି ଲୋକ ନାହାନ୍ତି କି, ଏତେ ଟଙ୍କା ମୋର କଣ, ଖାଲି ଖାଇପିଇ ଗଣ୍ଡେ ବଞ୍ଚିଗଲେ ଗଲା, ଯାହା ପୁଅ ତାର ପାଠ ପାଠ ପଢିକି ତାର ସେ ଯାହା କରିବ କରିବ, ସେ ତା ଚାକିରି, କିଛି ଲୋକ ନାହାନ୍ତି କି, ମୋ ଝିଅଟା ବାହାର କରିଦେଲେ ମୋର କାମ ସରିଲା, ସେ ସେତିକି କାମ କରେ, ତାପରେ କହିଲେ ତୁ ତୋର ଚାକିରି କର, ମୁଁ ଆଉ ଖଟିପାରିବି। ସେ ଲୋକ କଣ ବେଶୀ ଆପୋର୍ଡ କରିବେ କି, ଚେଷ୍ଟା କରିବେ କରିବେନି। ଯେ କରୋଡ଼ପତି ହେବା ପାଇଁ ଚାହୁଁଛି ସେ କଣ କରିବ, ଯେ କୋଟିପତି ହେବା ପାଇଁ ତାକୁ କଣ କରିବାକୁ ପଡିବ, ତାକୁ ସେତିକି ପ୍ରାୟ ସମୟ ସେତିକି ଦେବାକୁ ପଡିବ, ସେତିକି ଇଣ୍ଟେଲିଜେଣ୍ଟ ଦେବା, ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ, ସେତିକି ସେ ଚେଷ୍ଟା କରିବ। ପ୍ରେମଟା ସେୟା ଗୋଟେ, ଏଟା ହଉଛି ଗୋଟେ ସରଳଙ୍କୃତ ରାସ୍ତାଟା ନା, ଅପ୍ରାକୃତ ରାସ୍ତା, ସରଳତା ଉପରେ ପର୍ଯ୍ୟବେସିତ ସମ୍ପୂର୍ଣ୍ଣ। ଯୋଉ ଧର୍ମ ବୈଷ୍ଣବ ଧର୍ମ ରହିଲେ ନା, ଏସବୁ ସରଳତା ଉପରେ ପର୍ଯ୍ୟବେସିତ, ଆଉ ସରଳତା ଯିବାର ନାହିଁ, ସେ ତ କାମ ଆସିଗଲେ ତୁମକୁ କୁଟିଳ କରିଦେଲା, ସଙ୍ଗ ପୁଣି ସଙ୍ଗଗୁଡାକ ଆହୁରି କୁଟିଳ କରିଦବ, ସଙ୍ଗଗୁଡା ସଙ୍ଗର ଯୋଉ ରହିଲେ ସେ କୁଟିଳ ଭାବନା ହେଇଯିବ, ସତ୍ସଙ୍ଗ ଜଣେ ନ କରିପାରିଲା ଠିକ ସେ, ତାର ଲାଇଫକୁ ସେ ମେଣ୍ଟେନ ନ କରିପାରିଲା, ଜଣେ କଥାଟାକୁ ଶୁଣିକି ସେ ରିଏଲାଇଜ୍ ନ କଲା, ଉଦାର ମନା ନ ହେଲା, ସେ ତ ହେଇପାରିବେ, ଶରଣାଗତ ହେଇପାରିବେ। ଅପ୍ରାକୃତତ୍ଵ ଲାଭ କରିବାକୁ ପଡିବ, ତାହେଲେ ଆମେ କୃଷ୍ଣ ଆମକୁ ଆକର୍ଷଣ କରିବେ। ସେ ଅପ୍ରାକୃତତ୍ଵ କେବଳ କୃପା ଦ୍ଵାରା ହିଁ ହବ, ଭଗବାନଙ୍କର କୃପା ଦ୍ଵାରା, ସରଳ ପ୍ରୋସେସ ସରଳ, ଆମ ପାଇଁ ଗୋଟେ କଷ୍ଟ ଆଉ କଣ, ବହୁତ କଷ୍ଟ। ଯେ ଗୋଟେ ପାଠଟାକୁ ବୁଝିପାରୁନି ତ କଣ ଲାଗିବ, ପାଠଟା ସରଳ ପଢା ବେଳେ ଦେଖିନା ସାଙ୍ଗେ ସାଙ୍ଗେ ବୁଝିଦବ, ସୂତ୍ର ସାର କହୁ କହୁ ସେ ବୁଝିଦବ, ସେ ବୁଝିପାରିବନି, ସେ ଭିଡ଼ି ମୋଡ଼ି ହେଇ କାଗଜ କଲମ ଛୁଆ ଦେଖି, ସେ ଯୋଉ ମୂର୍ଖ ଯେତିକି ସବୁ, ଯେତିକି ମୂର୍ଖ ଦେଖିବ ସ୍କୁଲରେ ସବୁ, ଆମେ ସବୁ ଦେଖିଲୁ, ଆମ ସାଙ୍ଗ ସବୁ ଥିଲୁ ନା, ଯେତିକି ମୂର୍ଖ ଦେଖିବ ତାଙ୍କ କାଗଜ କଣ, ତାଙ୍କର ଖାତାକୁ ଦେଖିବ, ତାଙ୍କ କମଲକୁ ଦେଖିବ, ତାଙ୍କ ମୁହଁକୁ ଦେଖିବ, କଣ ଲାଗିବ, ସବୁ ପରୀକ୍ଷାରେ ତ ଆସିବେ, ପରୀକ୍ଷାକୁ ଯେହେତୁ ପରୀକ୍ଷା ଦେଇଥିବ ହଉ ଦେଖିବ ତାଙ୍କ ସାର୍ଟ ମନରେ ପଡ଼ୁନଥିବ, ସେ ଏମିତି ପେନ୍କୁ ଏପଟ କରୁଥିବେ, ସେପଟ କରୁଥିବେ, ସେ ହାତ ଗାରି ମୋର କଲମ କମ ଏଠି ଏଠି ଲାଗିଥିବ କାଳି, ଖାତାକୁ ସେମିତି ଲେଖିଥିବେ, ଏମିତି କଣ କରିବ, ପଢିପାରୁନି ବୁଝିପାରୁନି ନା, ତାକୁ ତ କଣ କରିବ, ସେ ହେ ସମୟଟା କେମିତି, ଘଣ୍ଟେ ଆଗରୁ ପେପର ଦେଇଦେଲେ ସାର ବାଡାବାଡି କରିବେ, ତୁ କଣ ମୂର୍ଖଟା ଲେଖୁନି କିଛି, ତା ମୁଣ୍ଡରେ କିଛି ବସୁନି, ସେ କଣ କରିବ, ସେ ଖାଲି ଭିଟି ମୋଡି ହେଇକି ଆକୁ ଅନା ତାକୁ ଅନା କଲମଟାକୁ କେମିତି କରିକି ସେ ତାର କାଳି ବାଳି ହେଇକି ପରୀକ୍ଷାରୁ ବାହାରିବ, ଯିଏ କହିବ ପିଲାଟା ପରୀକ୍ଷାରୁ ବାହାରି ଯେତେ ଆସିବ କଣ କହିବ, ଇଏ ପିଲା ବହୁତ ବହୁତ ଲେଖିଛି, ଦେଢ ଘଣ୍ଟା ଦି ଘଣ୍ଟା ଲେଖିଛି ବହୁତ, ପିଲାଟା ଦେଖିଲା ବେଳକୁ ଗଧାଟା ଏକ ନମ୍ବର ଗଧା, ବୁଝିପାରୁନି ପାଠ, ପାଠଟାକୁ ବୁଝିଲା ପାରିଲା, ପାଠଟା ସରଳ ପଢି ନେଇ ଯାହା ବୁଝିବ କଣ, ଭକ୍ତି ଯୋଉଟା ଏତେ କଷ୍ଟ, ଭକ୍ତି ଯୋଗୁଁ ଏତେ ଜଟିଳ କରିଥାନ୍ତି, ତାହେଲେ କଳିଯୁଗ ଭଳିଆ ଆମ ଭଳିଆ ଲୋକମାନଙ୍କୁ ଏଇ ଯୋଉ କାମୀ କ୍ରୋଧୀ ଲୋକଟାଙ୍କୁ ଅସଂସ୍କାର ଲୋକଟାଙ୍କୁ ଆଚାର୍ଯ୍ୟମାନେ କାହିଁକି ପନ୍ଥାକୁ ତିଆରି କରି ସମୟ ଡାକିଦେଲେ, ଏତେ କଷ୍ଟ ନୁହେଁ ଏଟା, ଯେ ବୁଝିବାଟା ହଉଛି କଷ୍ଟ, ସେଟା ବୁଝି ଗୋଟେ ଯିବ ସଂସ୍କାରଟା, ତାର ସଂସ୍କାରଟା କମ ଅଛି ନା, ପୂର୍ବରୁ ସୁକୃତିଟା କମ, ସେ ବୁଝିପାରୁନି ଧରିପାରୁନି, ସେ ଆଚାର୍ଯ୍ୟମାନେ ସମ୍ପୂର୍ଣ୍ଣ ବ୍ୟବସ୍ଥା କଲେ, ପୁଣି ଏ ପାଠଟାକୁ କେମିତି ସେ ବୁଝିବ, ସେଠି କଣ ରିଜେକ୍ଟ ରିଜେକ୍ଟ ଜିନିଷ ଅଛି ନା, କୋଉଟା ବାର ଦୁନିଆରେ ପାଠ ନ ପଢିଗଲେ ଫେଲ ହେଇଗଲେ ଆଉ କଣ ହବ, ଦ୍ୱିତୀୟରେ ଫେଲ ହେଇଗଲେ କଣ ହବ, ତାପରେ ତୃତୀୟକୁ ପୁଣି ଯିବାକୁ ପଡିବ କି ନାହିଁ, କୋଉଠୁ କଣ ପଡିବ, ଦ୍ୱିତୀୟରେ ସେ ଛୁଆ ତ ସେଇ ଷାଣମାସିକ ପରୀକ୍ଷା ବାର୍ଷିକ ପରୀକ୍ଷା ଦେବେ, ତାପରେ ବାର୍ଷିକ ପରୀକ୍ଷାରେ ପାସ୍ ନ କରିପାରିଲେ ଫେଲି ଫେଲିକି ସାର ସପ୍ତମ ବାନ୍ଧିନେ, ତା ସପ୍ତମ ହେଲା, ସପ୍ତମ ଗୋଟେ ପରୀକ୍ଷା ଥିଲା ନା ଆଗରୁ କଟା ପରୀକ୍ଷା ଥିଲା, ସେ ସେଇଠୁ କାଗଜ କଲମ ଦେଇ ତା ଘରକୁ ପଳେଇ ଆସିବ, ତାର ଗଲା ସେ ପଖାଳ ଖାଇକି ତାର ଫଳ କରିବାକୁ ଯିବ, ଆଉ ତ ଉଠିପାରିବନି, ଆଉ ବୁଢା ହେଲା ପାଆନ୍ତା ଆଉ କଣ, ଗୋଟେ ଜଣେ ଜଣେ ମେଟ୍ରିକ ବିଡ଼ିଆ ଦଶ ଥର ପାଞ୍ଚ ଥର ଦେଇଥିବେ, କଣ ହେଲା କେତେଥର ଦେଲୁଣି, ପାଞ୍ଚ ଥର ଦେଲେଣି ଆଜ୍ଞା, ବାପ କହିଲେ ଛାଡ଼ ଚାଳିଶ ଟଙ୍କା ମୁଁ ଫର୍ମ ଦେଇ, ତୋ ଫର୍ମ ତିରିଶ ଚାଳିଶ ଟଙ୍କା ନା, ତୋ ଦ୍ୱାରା ପାଠ ହବନି ପଳେଇଆ, ପାଠ ପଢୁନୁ ପଳେଇଆ, ସେଠି ସେ ରିଜେକ୍ଟ କରିଦେବେ, ଏଠି ଆଚାର୍ଯ୍ୟ ରିଜେକ୍ଟ କରିବେ, କଣ ରିଜେକ୍ଟ କରିବେ, ଯିବଟାକୁ ଛାଡ଼ିଦେବେ, ସେ କଣ କରିବ, ସେ ପୁଣି ନର୍କକୁ ଯିବ, ପୁଣି ଘୁରି ଘୁରି ମଣିଷ ଜନ୍ମ ପାଇଲା ବେଳକୁ ତାର ଅବସ୍ଥା ଖାଇଲି, ସେ ସବୁ ବ୍ୟବସ୍ଥା କଲେ ଚିନ୍ତା କଲେ, ଜୀବଟା କିନ୍ତୁ ପାଠଟାକୁ ବୁଝୁ, ବୁଝିବା ପାଇଁ ସବୁ କଲେ, ସେବା ଗୁଡା ରଖିଲେ, ଭଗବାନ ସେବାଟା ଟିକେ କର ରେ, ପ୍ରଭୁଙ୍କ ସେବା କରିକି ସ୍ୱୀକୃତିଟା କିଛି ଅର୍ଜନ କର, ଏସବୁ ଆମ ସବୁ ଗୁରୁଙ୍କୁ ତୁ ଶିଖିଛୁ, ଗୁରୁ ଭାରି ସେବା ସେବା କଥା ଶୁଣ, ନାମ କର, ସେବା କର, ଏ ସେବାଟା କଲେ ଭଗବାନ ଟିକେ କୃପା କରିବେ, ପାଠଟାକୁ ସିଏ ବୁଝିପାରିବେ, ବୁଝିଲା ଜଣେ ସିନା ମୁଣ୍ଡରେଟା ପୁରେଇଲେ ବୁଝିଲେ ତା ଗୁରୁତ୍ୱ ଲାଗିବ, ଯେ ବୁଝାର ମୁଣ୍ଡରେ ପଶୁନି ତାର ବୁଝିପାରୁନି, ସେ କଣ ଲାଗିବ, ଦେଖ ଦେହ ଛାଡ଼ ଖାଇ ପିଇକି ରହିବ ବଞ୍ଚିଗଲେ ଗଲା, ତାର ସେମିତି ବୁଦ୍ଧି ଆସେ। ସେମିତି ଆଚାର୍ଯ୍ୟମାନେ ଚିନ୍ତା କଲେ ନାହିଁ ଯେ ଭଗବାନଙ୍କର ସେବା କରୁ, ପ୍ରଭୁଙ୍କର କରୁଣା, ଗୋଟେ କୁକୁର ଭଳିଆ ପଡିକି ରଖି ଏତେ ଦିନ କାମ କଲା ପରେ ଭଗବାନଙ୍କର ତ କିଛି ବୁଦ୍ଧି ଦେବେନି, ସେ ବୁଝିପାରିବେନି। ଏତେ ପ୍ରକାର ଆଚାର୍ଯ୍ୟମାନଙ୍କୁ ଚିନ୍ତା କରିକି ଭଗବାନ ତାଙ୍କ ଲୋକନା ସବୁ ପଠେଇଲେ, ବିଗ୍ରହ ତୁଳସୀ ସବୁ ସେବା ରୋଷେଇବାସ କରି ପୁରା ଏତେ ପ୍ରକାର ବ୍ୟବସ୍ଥା କରିଦେଲେ ଜଣେ ଜୀବ ଗୁଡାଙ୍କ ପାଇଁ, ସ୍ୱୀକୃତି ଗୁଡା ସବୁ ଅର୍ଜନ କର, ନହେଲେ ସେ ବୁଝିପାରିବେନି, ପାଠଟା ନ ବୁଝିପାରିବେ, ଶରଣାଗତି କେମିତି ହବ, ଭଗବାନଙ୍କ ସଂକ୍ଷିପ୍ତ ହବ ହେଇପାରିବେ। ଏ ମଥୁରାରେ ରହିକି ବ୍ରାହ୍ମଣ ମାନେ ହେଇପାରିଲେନି, ସେଥିପାଇଁ ଏ ବୃକ୍ଷମାନଙ୍କ ପ୍ରଶଂସା କରି କାଲି ଶୁଣୁଥିଲେ ଆମେ ଗଲେ କେଉଁଠିକି, ତାପରେ ଅଧ୍ୟାୟରେ ଆରମ୍ଭ କଲେ କୃଷ୍ଣ ପାଖକୁ ସଖାମାନେ ସବୁ ଗଲେ, ଯାଇ କହିଲେ ରାମ ରାମ ମହାବାହୁ କୃଷ୍ଣ ଦୃଷ୍ଟ ନିବାରଣ ଏସବୁ ବାଧ୍ୟତେ ଏଖନ୍ ତତ୍ସନ୍ତିମ କର ତୁମାର ହାତ, ଆପଣଙ୍କର ଯୋଗ୍ୟତା ଅଛି, ଆପଣ ହିଁ ଶାନ୍ତି କରିପାରିବେ, ଆପଣ କହୁନଥିବେ ତୁମେ ବୋଲି କହୁଥିବେ, ତୁମେ ହିଁ ଶାନ୍ତି କରିପାରିବ, ବହୁତ ଦୃଷ୍ଟିକୁ ତୁମେ ମାରିଛ, ଏଇ କ୍ଷୁଦା ରୂପକ ଦୃଷ୍ଟିକୁ ତୁମେ ମାର, ଆମକୁ ବହୁତ କ୍ଷୁଦା ଲାଗୁଛି। କଳିଯୁଗ ଲୋକମାନେ କାହିଁକି ଏତେ ଯାହା କୁହାଯାଏ ସବୁବେଳେ ଅସହିଷ୍ଣୁ ଭାବନା, ଅର୍ଣ୍ଣଗତ ପ୍ରାଣ କଳିଯୁଗ କୁହାଯାଏ ନା, ସବୁ ଅର୍ଣ୍ଣଗତ ପ୍ରାଣ, ବେଳେ ବେଳେ ଅର୍ଣ୍ଣ ଖାଇଲେ ତାଙ୍କ ପ୍ରାଣ ରହିବ, ନହେଲେ ସେ ମରିଯିବେ ଆଉ, ମାଡ଼ା ପିଟା ପିଟି ଲାଗିଯିବେ ସାଙ୍ଗରେ, ଖାଇବା କମ ହେଲା ମାନେ। ଆଉ ମହାଭାରତରେ ଲେଖାଇଛି କଳିଯୁଗରେ ଆଉ କିଛି ନାହିଁ, କଳିଯୁଗରେ ପ୍ରଶଂସା ହବ କେବଳ ଭୋଜନର ପ୍ରଶଂସା, ଚାରିବର୍ଣ୍ଣ ଆଶ୍ରମରେ ଭୋଜନର ପ୍ରଶଂସା, ଯୋଉଠି ଖାଇବାକୁ ମିଳିଲା ଭଲ ସେଇଠି ହେଲା ଭଲ, ଯୋଉଠି ଖାଇବା ନାହିଁ ସେଠି ଭୋଜନ, ଚାରିବର୍ଣ୍ଣ ଆଶ୍ରମରେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ତ ସନ୍ନ୍ୟାସ, ସେ ଲେଖିଛନ୍ତି ମହାଭାରତରେ ପଢୁଥିଲି ଭବିଷ୍ୟତ ବାଣୀରେ, କଳିଯୁଗରେ କେବଳ ଚାରି ବର୍ଣ୍ଣ ଆଶ୍ରମରେ ଭୋଜନର ପ୍ରଶଂସା ହବ, ଭଲ ଫିଷ୍ଟ କଣ କହୁଛନ୍ତି ଫିଷ୍ଟ ପ୍ରସାଦ, ଫିଷ୍ଟ ପ୍ରସାଦ ପୁଣି ଆଡ୍ କରାହବ, ଆରେ ପ୍ରସାଦ ଫିଷ୍ଟ ପ୍ରସାଦ ଆସ, ଯିଏ ଖାଇଲେ ସବୁ ଖୁସି, ସେ ମାତାଜୀ ସେ ଗୃହସ୍ଥ ଯିଏ ଖାଇବେ ମାତାଜୀ ବଢିଆ ପ୍ରସାଦ ହେଇଛି, ଆରେ ଭଲ ହେଇଛି, ତ ସେ ତାର ଖୁସି ହେଇଗଲା, ମନ୍ଦିର କହିଲେ ପ୍ରଭୁ ଆଜି ବଢିଆ ପ୍ରସାଦ ହେଇଛି, କଣ ଆରେ ପ୍ରସାଦ ଆଉ ବଢିଆ ଖରାପ କଣ, ଏଇ ଯୋଉ ଗାଁ ଗହଳିରେ ଯେମିତି କରୁଥିଲେ ସେଗୁଡା ତୁମେ କଲେ ଆଉ ଆଚାର୍ଯ୍ୟ ମାନେ ଜାଣିଛନ୍ତି ଯେ ଭଲ ପ୍ରସାଦ ନ କଲେ ଯିବ ଗୁଡାକ, ଏଗୁଡା କିଏ ଆସିବନି ମଠକୁ, ଆଉ ଗାଁ ମଠ କିଏ ଯାଉଛି, ଗାଁ ମଠ କିଏ ଯିବ, କେହି ଯିବେନି, କାହିଁକି ଇସ୍କନ କାହିଁ ପ୍ରସାଦ କାହିଁ ମାଡ଼ପିଟ ଲାଗୁଛନ୍ତି, ଏଠି ପନିର ପନିର ସେ ପୋଟଳ ରସା ସେ କ୍ଷୀରି କୁଆଡେ ଯିବେ, ସେ ମାଡ଼ପିଟ ଲାଗୁଛନ୍ତି ନା, ଗାଉଁଲି ମଠକୁ କିଏ ଯିବେ, ଗାଉଁଲି ମଠକୁ ଗଲେ କଣ ହବ, ଦେଶୀ ମୁଗ ଯାଇ ସେ କଖାରୁ ପକେଇକି ସେ ତାର ଡାଲମା କରିଥିବ ଆଉ ଓ ଘଟା କରିଥିବ, ପୁଣି ଢାଳି ଦେଲା ବେଳକୁ ସେ ଡାଲମା ସେ ପତର ବୋହିକି ପଳଉଥିବ ନା, ଆଉ କିଛି ତୁମ ଦିଅନ୍ତି, ଏବେ ସବୁ ଇସ୍କନରୁ ଶିଖିଲେ ନା, ଆଉ ପ୍ରଭୁତ ଆଚାର୍ଯ୍ୟ ଥିଲେ ନା, ସେ ଏମିତି କରିଦେଇ ଯାଇଛନ୍ତି, ସେ ଏମିତି କରିଦେଇଛନ୍ତି ସମୟ ବିଶ୍ୱ ବର୍ତ୍ତମାନ ମାନୁଛି, ଆଗରୁ କୋଉଠି ମୁଁ ତ ଛୁଆଟି ବେଳେ କେବେ ମୁଁ ଯାଇଥିଲି ଗୋଟେ ସେ କଣ ଓଟିଭି ବାଲା ଗୋଟେ କରିଥିଲେ କଣ ସେଟା ଜନମଞ୍ଚ ଗୋଟେ ସ୍କୁଲ ଡିଏଭି ସ୍କୁଲରେ କରିଥିଲେ ମୁଁ ଯାଇଥିଲି, ଇସ୍କନ ଏମିତି କରୁଛି ପ୍ରସାଦ ବିକୁଛି ସବୁ, ମୁଁ ତ ଦେଖିଲ କଣ ହଉଛି, ଗୋଟେ ଗାଁକୁ ମନ୍ଦିର ଚାଲିଲା କୁଆଡେ ଯାଉ ଶନି ମନ୍ଦିର, ଶନିଠି ଶନି ପ୍ରସାଦ ମିଳେ, ସେଇଠି ଗୋଟେ ରାସ୍ତାର ଗୋଟେ ଅଛି, ଏଇଟା ଗୋଟେ କଣ ଗଲା ବେଳକୁ ସେଠି ଲେଖିଲି ସାଇବାବାଙ୍କର ପ୍ରସାଦ ମିଳେ, ସବୁ ଲେଖିଲେଣି, ସବୁ ପନିର ଶିଖିଗଲେ, ପନିର ପାଜ ପକୋଡା ସବୁ ଇସ୍କନ ଶିଖିଲେ, ସାଧା କେମିତି ଖିଆଯାଏ ଲୋକ ଜାଣିନଥିଲେ, ସାଧା ମାନେ କଣ, ଆଗରୁ ଯୋଉ ସାଧା ଖାଆନ୍ତି ବିନା ପିଆଜ ରସୁଣ ସାଧା କୁହନ୍ତିନି, ଆଜି ସାଧା ରୋଷେଇ କରେ କଣ ସାଧା, ସାଧା ମାନେ କଣ, ଆଉ ବିନା ପିଆଜ ରସୁଣ ନ ପକେଇଲେ କଣ କରିବେ, ସେଟା ଡାଲି ଟିକେ ଡାଲମା କରିବେ ଆଉ ସେ ପୋ ଘଟା ଟିକେ ନହେଲେ ଭଜା ଟିକେ କଦଳୀ ଭଜା କରି ତା ଦେହରେ ସାଧା ମାନେ ସାଧାର ଯୋଉ ଖାଆନ୍ତି କଦଳୀ ଭଜା ଆଳୁ ଭଜା ହେଇଥିବ ତା ଦେହରେ କଣ ପଡ଼ିଥିବ, ଜିରା ଗୁଣ୍ଡ ପଡ଼ିଥିବ ଆଉ ପାଣିଆ ପାଣିଆ ମୁଗ ଡାଲି ହେଇଥିବ, ସାଧା ତ ଏଇଆ ଆଉ, ଛୁଆ ପିଲା କାନ୍ଦ ଦିଆ ସାଧା ହେଇଯିବ ନାହିଁ ପଳେଇବା ଯାଇ ହୋଟେଲ ଗୋଟେ ଖାଇବା କଣ କରିବା, ସାଧା ବର୍ତ୍ତମାନ ମାଡ଼ ଗୋଟେ ଲାଗୁଛି ଖାଇବା ନାହିଁ କେମିତି, ଏପୁର ବର୍ଷ ଶିଖେଇ ଦେଇଗଲେ ଜାଣିଛନ୍ତି ନା, ଏଗୁଡା କିଛି ନହେଲେ ପ୍ରସାଦ ଟିକେ ଖାଇକି ସ୍ୱୀକୃତି ପାଆନ୍ତୁ, ଜାଣିଛନ୍ତି ନା, କିନ୍ତୁ ଭୋଜନ ପ୍ରସଙ୍ଗ ସବୁଆଡେ ସବୁ ବହୁତ ଭୋଜନ, ଭୋଜନ ପ୍ରିୟ ଲୋକମାନେ ହେବେ, ଗୋଟେ ଚଣ୍ଡାଳ ବୁଦ୍ଧି ଭଳି ହେଇଯିବ ଆଉ ସବୁ, ସବୁ ଭୋଜନ ଆବଶ୍ୟକ ଅଛି, ସବୁବେଳେ ପାଲାଟେବୁଲ ଡିସେସ ସବୁବେଳେ ଯିଏ ଅତ୍ୟନ୍ତ ସବୁବେଳେ ସୁନ୍ଦର ଜିନିଷ ଖାଇଲା ତାର ଭୋଜନ ହେଇପାରିବେ, ମହାପ୍ରଭୁ ମନା କରିଦେଲା, ଶ୍ରୀକୃଷ୍ଣ ମହାପ୍ରଭୁ ରୂପରେ ଆସିଛନ୍ତି, ସେ ଭକ୍ତ ରୂପରେ ଆସିଲେ ଭକ୍ତର ଯାହା ଦରକାର ସେଟା କହିଦେଇଗଲେ, ଆଚାର୍ଯ୍ୟମାନେ ପ୍ରିନ୍ସିପାଲ କରିଛନ୍ତି ସମୟ କାଳ ପରିସ୍ଥିତି ହିସାବରେ ସେ ସବୁ କରିଛନ୍ତି, ଏଇ ବିଧି ବିଦେଶୀ ମାନଙ୍କ ପାଇଁ ତାଙ୍କର ସବୁ ପ୍ରବାଦ କହିଛନ୍ତି, ସବୁ ପୁରା ବଢିଆ ବଢିଆ ଜିନିଷ କରିବ ଫିଷ୍ଟ ପ୍ରସାଦ, ସେ ବିଦେଶରେ ଯୋଉ ଯେତିକି ମାନେ ଇସ୍କନକୁ ଆସିଛନ୍ତି ଖାଇବା ପାଇଁ ଆସିଛନ୍ତି ବିଦେଶରେ, ଏବେ ବି ଯେଉଁମାନେ ଆସୁଛନ୍ତି ଇସ୍କନ ଜଏନ୍ କରୁଛନ୍ତି, କାଳ ପ୍ରସାଦ ପ୍ରଭୁ ଦେଉଛନ୍ତି, ସବୁବେଳେ ଷ୍ଟାଣ୍ଡାର୍ଡ ପ୍ରସାଦ କରିବେ, କାହିଁକି ସେମାନେ ଆମିଷ ଖାଉଛନ୍ତି ନା, ସେମାନେ ଆସିବେନି, ସୁକୃତିରେ ପାଆନ୍ତି ଜନ୍ମରେ, ତାପରେ ତାଙ୍କ ସୁକୃତି ଥିବ ବି ପୂର୍ବରେ ବଢିଯିବେ। ମହାପ୍ରଭୁ ମନା କରିଦେଲେ ନା, ଭଲ ନା ଖାଇବା ଆର ଭଲ ନା ପରିବେ ସାଧୁମାନଙ୍କ କିଏ ରଘୁନାଥ ଗୋସ୍ୱାମୀଙ୍କ ଭଲ ନା ଖାଇବା ଆର ଭଲ ପିନ୍ଧିବନି କି ଭଲ ଖାଇବନି, ଭଲ ପିନ୍ଧିବା ନା ଯେ ଛିଡ଼ା ପିନ୍ଧିବା, ଗୁରୁଦେବ ସବୁବେଳେ କହୁଛନ୍ତି ବସ୍ତ୍ରଟି ସ୍ୱଚ୍ଛ ହବାର ଅଛି, ବାସ ପରିଷ୍କାର ହବାର ଅଛି, ସାଦା ସିଧା ହବାର ଅଛି। ସେ ଭଲ ଖାଇବା ମାନେ କଣ, ସେ କଣ ଖାଉଥିଲେ? ମହାପ୍ରଭୁ କହିଲେ ତୁମେ ଭଲ ଖାଇବନି, ସେ କଣ କଣ କୋଉ ଅବସ୍ଥାରେ କଣ ଖାଉଥିଲେ? ବଡ଼ଦାଣ୍ଡରେ ମାଗିକି ଖାଉଥିଲେ, ଛତ୍ରରୁ ମାଗିକି ଖାଉଥିଲେ, ପେଜନଳାରୁ ଅର୍ଣ୍ଣ ଉଠେଇ ଶୁଖେଇକି ଲୁଣ ପକେଇ ଖାଉଥିଲେ, ତାଙ୍କୁ ପୁଣି ମହାପ୍ରଭୁ କହିଲେ ତୁମେ ଭଲ ଖାଇବନି। ମହାପ୍ରଭୁ ବା ନିଜେ ଛଡେଇ ଖାଇଛନ୍ତି, ଅର୍ଣ୍ଣ ତାଙ୍କୁ ଛଡେଇ ଖାଇଲେନି, ସେ ଜାଣିନାହାନ୍ତି ସେ କଣ ଖାଉଛନ୍ତି, ପୁଣି ତାଙ୍କୁ କହୁଛନ୍ତି ଭଲ ଖାଇବନି, ଆମେ କଣ ଖାଇବା? ଚିନ୍ତା କର, ସବୁବେଳେ ଗୋଟେ ପାଲାଟେବୁଲ ଡିସେସ ଖାଇବା, ସେ ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ, ସେଟା ତାର ଭଜନ ପାଇଁ ହେଲ୍ପଫୁଲ ନୁହେଁ। ଭଗବାନ ଯେମିତି ଖାଲି କହୁଛନ୍ତି ପାଞ୍ଚଟା ଆଇଟମ କରିକି ତୁମେ ଖାଅ, ମତେ ଭୋଗ ଲଗା, ଭଗବାନ ପାଇଁ ତୁମେ କର, ତୁମ ପାଇଁ ତୁମେ କରନି, ଆଉ ଭଗବାନ ନାମ କହି ତୁମେ ଚଳୁ କରିବ ସବୁବେଳେ, ରୋଗା ରୋଗା ହେଇଯିବ, ସବୁ ସେ ରୋଗ ନା, ଆଉ ପୁରା ତ ରୋଗ, ଆଉ ସେମିତି ପୁରା ବର୍ତ୍ତମାନ ଦେଖ ନିରାମିଷ ଲୋକ ବେଶୀ ରୋଗ, ସେ ଲୋକମାନଙ୍କ ତୁ ନିରାମିଷ ଖାଉଛୁ, ତୁ କାହିଁକି ଏତେ ରୋଗ ହଉଛି ରୋଗଉଛୁ? ଆସି ସତ କଥା, ସେଇଟା ଆମିଷ ଖାଉଛନ୍ତି ଗୋଟେ, ସେ ଯୋଉ କଣ ମାଛ ପ୍ଲେଟ କୁହନ୍ତି ନାଇଁ କି କଣ, ସେଇଟା ହୋଟେଲରେ ଯୋଉ ଖାଉଛନ୍ତି ମାଛ ଖାଉଛନ୍ତି, ସେ ଆମିଷ ଗୁଡା ଯୋଉ ଖାଉଛନ୍ତି କଣ, ଖଣ୍ଡିଏ ତାକୁ ଦେବେ ନା, ଆଉ ଅଧିକା ପଇସା ନେବେ, ସେ ତା ବାସନାରେ ସେଇଟା ଖାଇବ। ଆମର କଣ ଅର୍ଣ୍ଣ ଡାଲି ସେ ପକୋଡା ପୁଣି ସେଦିନ ହେଇଥିବ, କ୍ଷୀରି ଖାଇବୁ, ପନିର ଖାଇବୁ, ତା ଦେହରେ କାଜୁ ମସଲା ଦିଆ ହେଇଥିବ, ତାର ପାମ୍ପଡ଼, ତାପରେ ଆଇସ୍କ୍ରିମ, ଏଇଟା କଣ, ଏଇଟା କଣ, ସେଟା କଣଟା, ସେଟା ତ ମଲା ଜିନିଷଟା ସେ ଖାଇଲା, ତା ଦେହରେ କଣ ଅଛି? ତା ବାସନ ଗୁଡା ଭଲ ଲାଗୁଛନ୍ତି, ସେ ଖାଇଦେଲା। ଆମର ଏଇଟା ସବୁ ଭିଟାମିନ ଜିନିଷ ଗୁଡା, ଖାଲି କ୍ଷୀରି ଗୋଟେ ଖାଇଦେଲେ ଗୋଟେ ଲୋକ ଶହେ ଗ୍ରାମ ତାକୁ ଛଅ ଘଣ୍ଟା ପାଇଁ ଏନର୍ଜି ମିଳିଲା, ଚାଉଳଟା ରହିଲା କ୍ଷୀରିର ପକ୍କା ହେଲା ନା, ମିଠା ପଡ଼ିଲା, ଛଅ ଘଣ୍ଟା ପାଇଁ ଗୋଟେ ଏନର୍ଜି ରହିବ, ଗୋଟେ ଶହେ ଦୁଇଶହ ଗ୍ରାମ ଯିଏ ଖାଇଲା। ଆମେ କଣ ଜବରଦସ୍ତି ଗୋଟେ ଖାଇଦେଲେ ଖାଇଦେ ତାକୁ ଜବରଦସ୍ତି କହିବା ହଜମ କର, ପାଣି ପିଅ ପାଣି ପିଅ ପାଣି ପିଅ ହଜମ କର, ଅଭ୍ୟାସ ହେଇଗଲା। ପେଟଟା ଗୋଟେ କଣ, ଗୋଟେ ରବର ଭଳିଆ ବେଲୁନ ଯେମିତି ନାହିଁ ସେମିତି, ଆହାରଟା କଣ ତୁମେ ଯେତେ ବଢେଇବ ସେ ତାର ବେଲୁନ ଗୁଡା ଫୁଲଲା, କମେଇଲେ ସେଟା କମିଗଲା, ପେଟଟା ଉଦରଟା କମିଛି, ଏଟା ଗୋଟେ ଅଭ୍ୟାସ ନା। ଆଉ କଣ ଆହାର ନିଦ୍ରା ହୋଇ ହଉଥିଲା, ଏଟା ପ୍ରାକ୍ଟିସ ଦ୍ୱାରା ବଢେଇପାରେ, ପ୍ରାକ୍ଟିସ ଦ୍ୱାରା କମେଇପାରେ, କିନ୍ତୁ ତା ମାନେ ନୁହେଁ ଯେ ଆମେ ଆର୍ଟିଫିସିଆଲ କିଛି କରିବା, ଯେତିକି ଆବଶ୍ୟକ ସେତିକି, କିନ୍ତୁ ପାଲଟେବୁଲ ଡିସେସ ଏଟା ସବୁବେଳେ ଭଲ ନୁହେଁ। ମହାପ୍ରଭୁ ମନା କରିଦେଲେ, କେତେବେଳେ ଉତ୍ସବ ହେଲା କଣ ହେଲା ଭଗବାନଙ୍କ ପ୍ରସାଦ। ଆଉ ବର୍ତ୍ତମାନ ଯେତିକି ନିରାମିଷ ରୋଗ ଲୋକଟା ବେଶୀ ରୋଗ, ଫିଜିକାଲ ଏକ୍ସରସାଇଜ ନାହିଁ, ସବୁ ଭିଟାମିନ ଜିନିଷଟା ଖାଇବା, ଆମର ଓଲଟା ଧାରଣା, କଣ ଧାରଣା, ମାଛ ମାସରେ ଭିଟାମିନ ଅଛି, ଆମେ ତ ଭିଟାମିନ କିଛି ଖାଉନେ, ଟିକେ କ୍ଷୀର ନ ପିଇଲେ କଣ ହବ, କରୁଛେ କଣ ଆମେ, ମାଟିଆଣୁଛି କି ବାରଗୁଛି କି, ଏଇଟା ଚିନ୍ତା କରୁନି, ରୋଗା ହେଇଯିବା। ଯାହା ଭଗବାନଙ୍କ ଦ୍ୱାରା ପ୍ରଭୁ ସବୁବେଳେ ଲେଖିଛନ୍ତି, ସରଳ ହବା ଦରକାର, ସୁନ୍ଦର ହବା ଦରକାର, ସରଳ ଭଗବାନ ପ୍ରସାଦ ଗର୍ଜିୟସ, ଆମର ଯେତେ ସରଳ, ସରଳଟା ସୁସ୍ଥ ରଖିଲେ ତ ସବୁଦିନ ଜୀବନ ସାରା ଖାଇପାରିବ, ଯଦି ବାଡ଼େଇକି ଖାଇ ଖାଇବ କଣ କୁହନ୍ତି ନାହିଁ, ସବୁ ପୁରା ତଡ଼ିକି ଖାଇବ କେବଳ, ହଁ ଖାଇବ ଖାଇବ ଖାଇବ, ଦୁଇ ଚାରି ବର୍ଷ ଖାଇଲା ପରେ ଗଲା। ମୁଁ ବୁଲି ବୁଲି ସବୁ ଦେଖୁଛି ପୁରା ଇଣ୍ଡିଆରେ କଣ ଅବସ୍ଥା ବର୍ତ୍ତମାନ, ମନ୍ଦିର ରହିଥିବା ଅଧା ଭକ୍ତରୁ ଅଧିକ ହଉଛନ୍ତି ରୋଗୀ, ରୋଗୀ ହେଇଗଲେ ସବୁ। ସାଧୁମାନଙ୍କର କଣ ସବୁବେଳେ ଚିନ୍ତା ରହିଲା, ମାନସିକ ଚିନ୍ତାଟା ବେଶୀ ରହିଲା, ଭଗବାନ ପାଇବାକୁ ପଡିବ, ଘରେ ଛାଡ଼ିକି ଆସିଛନ୍ତି, ବିବାହ ହେଇନାହାନ୍ତି, ଇନ୍ଦ୍ରମାନଙ୍କର ଗୋଟେ ପ୍ରଭାବ ରହିଛି, ଏଣେ ପ୍ରଭୁଙ୍କୁ ପାଇବାକୁ ପଡିବ, ଏଣେ ଯୋଉ ବାବାଜୀ ପାଖରେ ରହିଲେ ସେ ଖୋପା ଖୋପି ଲାଗୁଛନ୍ତି, କୁକୁଡ଼ା ଲାଗନ୍ତି, ଇଏ ତାକୁ ବୋଧେ କହିଦେବ, ସେ ତାକୁ ବୋଧେ କହିଦେବ, ଏଣେ ଇଏ ଗୋଟେ ଚିନ୍ତା ଲାଗିଲାଣି। ସାଧୁ ସମାଜରେ ବିଭିନ୍ନ ବିଭିନ୍ନ ସମାଜର ବିଭିନ୍ନ ପିଲା ରହିଛନ୍ତି ନା, ସଂସ୍କାର ବିଭିନ୍ନ ବିଭିନ୍ନ, ସେ ହବ ତାକୁ ସମ୍ଭାଳିବେ ନା, ନିଜର ଇନ୍ଦ୍ରକୁ ସମ୍ଭାଳିବେ ନା, ଏଣେ ଖାଇବା ପିଇବା ଭଲ, ସେ ଗୋଟେ ମେଣ୍ଟାଲ ଷ୍ଟ୍ରେସ ରହିଲା, ଏଣେ ମେଣ୍ଟାଲ ଷ୍ଟ୍ରେସ ରହିଲା ବେଳକୁ ଏଣେ ଖାଇବାଟାକୁ ସଞ୍ଚବ ନା, ଯାହାର ମାନସିକ ଚାପଟା ଅଧିକ ରହିଲା ତାର ଆହାର ବି ପ୍ରଚୁର କଲା, ଫିଜିକାଲ ଏକ୍ସରସାଇଜ ନାହିଁ, ରୋଗା ହେଇଯିବ ସବୁ। ସୁସ୍ଥ ରୁହ ଆଗେ, ତୁମେ ସୁସ୍ଥ ରହିଲେ ଭକ୍ତି କରିପାରିବ, ଭଗବାନ ନ ପାଇପାରିଲେ ବି ତୁମର କଷ୍ଟ ମାନେ, ରୋଗା ହେଇଗଲା ମାନେ ତୁମେ ସରିଲା, ମାନସିକ ଚିନ୍ତାରେ ତୁମେ ଘାରିଦେବ, ତୁମେ ଗୃହସ୍ଥ ହେଇକି ବ୍ରହ୍ମଚାରୀ, ତୁମ ଦେଖୁନ ଗୋଟେ କଣ୍ଟା ଗୋଡ଼ରେ ବସିଗଲେ କଣ ହଉଛି, ସେଇଠିକି ମନ ପଳଉଛି, ମାଳ ଧରିବ, ମାଳ ମୁଣ୍ଡ ଉପରେ ଥୁଆ ହେଇଥିବ, ଜ୍ୱର ହେଇଗଲେ ରମ ଅଖସ ମୁଣ୍ଡ ଉପରେ, ଆମେ ସବୁ ଭୋଗିଛୁ, ଆମେ ଜାଣିଛୁ, ଆମକୁ କଣ ପାଠ ପଢେଇବ, ଯିଏ ନ ପଢିଛି ସେ ନ ଜାଣି ତାକୁ କହିବ, ସେ ଗପ କହିବା ପାଠ ମତେ ଆସେନି। ଆମେ ସବୁ ଭୋଗି ଭୋଗି ଆସୁଛୁ ଆମ ଜୀବନରେ, ଆମେ କିଛି ଶିଖେଇ ପାରିବନି, କିଛି କରିପାରିବନି ତୁମ ଜୀବନରେ, ଆମେ ଦେଖିଛୁ ନା ଜୀବନରେ, ତୁମେ କୋଉ ଆଚାର୍ଯ୍ୟ ନୁହଁ ଯେ ତୁମ ଗୋଡ଼ ହାତ ଭାଙ୍ଗିଗଲେ ତୁମେ ବସିକି ଜପ କରିବ, ହଁ ମୋର ହାତ ଭାଙ୍ଗିଯାଉ କଣ, ମୁଁ କୃଷ୍ଣ ଡାକିକି ପାଇଯିବି। ପାଗଳା ହେଇଯିବ ଆଉ କିଏ ମତେ ପଚାରିବରେ କଣ କରିବିରେ ବାୟା ହେଇଯିବ ତୁମେ ରେଗୁଲେଟିଭ ଲାଇଫ ଆଦୌ ଜୀବନ ଏତେ ସୁସ୍ଥ ରୁହ ଆଗେ ସୁସ୍ଥ ରୁହ ଏ ଚଣ୍ଡାଳ ବୁଦ୍ଧିରେ ପଡ଼ନି କ୍ଷୀରଟା ଗୋଟେ ଚଣ୍ଡାଳ ତାକୁ ଯେତେ ଆପେଟାଇଟ୍ ଯୋଉଟା ଦବ ସେ ତା ତୁମକୁ ସବୁବେଳେ ଉଦରଟାକୁ ବଢେଇବ ଆଣ୍ଡ ହ୍ୟାଙ୍କରିଂ କରିବ ଖାଇବା ଜିନିଷ ପାରଟେବୁଲ ଡିସେସ୍ ଗୋଟେ ଭଲ ନୁହେଁ ସବୁବେଳେ କେତେବେଳେ ଉତ୍ସବ ଦ୍ୱାଦଶୀ କେତେବେଳେ ଗୁରୁଙ୍କର ଉପାସ କହୁଥିଲେ ପନ୍ଦର ଦିନ ଥରେ ଟିକେ ଖାଇଦେଲେ ବାସ ସବୁବେଳେ ସାଧା ଜିନିଷ ଏଇଟା ପାଇଁ ଭଲ କେହି ତୁମକୁ ଗୁରୁଦ୍ୱାର ସବୁବେଳେ କୁହନ୍ତି ମଠ ତୁମ ହବନି ଯେ ମଠ ତୁମକୁ କିଏ ସାହାଯ୍ୟ କରିବେ କି ଗୃହସ୍ଥ ଲୋକର କିଏ ସାହାଯ୍ୟ କରିବେ କଷ୍ଟଟା ତୁମର ପାଇଁ ନା ମେଡିସିନ ଟିକେ ଆଣିଦେଇଦେବ ଏ ଯୋଉ କରୋନା ହଉଛି ତୋ ପିଲା ଛୁଆ ତୁମକୁ କଣ କରିବେ ନେଇକି ମେଡିକାଲରେ ମେଡିକାଲରେ ପକେଇବନି ଗାଡି ଆସିକି ତୁ ନେଇଯିବ ତୁମକୁ ଛଡ଼ା ହବ କଷ୍ଟଟା କିଏ ନବ ତୁମେ ନ ଆମର ଗୋଟେ ମନର ଗୋଟେ ଭୁଲ ଧାରଣା ମୁଁ ବାହାଚର ହେଲେନି ବୁଢା ହେଲେ ମତେ କିଏ କିଏ ପଚାରିବ ଏ ମଠର କିଛି ନହେଲେ ତୁମ କଥା କେହି ଗୋଟେ ପ୍ଲେଟ୍ ନେଇ ଠେଲି ଦେଇ ଆସିବେ ଘରେ ଆରେ ପୁଅ ଥିବ କି ନାହିଁ ହିସାବ ନାହିଁ ସେ କୁଆଡେ ତାର ବାହାଚର ହେଇକି ତାର ଉଡିକି ପଳେଇଲା ପକ୍ଷୀ ଲାଗିଲା ତାର ଉଡିକି ପଳେଇଯିବ ସେ ବୁଢା ବୁଢ଼ି ବସିଥିବ ସେ ସେ ଦୁଃଖଟା ଯୋଉ ସର ଦୁଃଖଟା ସେଟା କାହାର ପିଲା ଛୁଆ ସେନା ତୁମକୁ ଔଷଧ ଆଣିକି ଦେଇଦେବେ ତାପରେ କଣ କହିବେ ଦୁଃଖଟା ନେଇଯିବେ କି ସୁସ୍ଥ ଜଣେ ରହିବା ଦରକାର ଇ ଚଣ୍ଡାଳ ଅବଶ୍ୟ ତାଙ୍କର ସେମାନେ ନିତ୍ୟ ପାସ ତାଙ୍କର କଣ କ୍ଷୁଦା ଏଇଟା ଭଗବାନ ସୃଷ୍ଟି କରିଛନ୍ତି କାହିଁକି ତ ମନରେ ପଡ଼ିଗଲା ଭଗବାନଙ୍କର କାହା ଯଜ୍ଞ ବତ୍ନୀଙ୍କର ତାଙ୍କର ଗୁଣ ସେ ଗୋଟିଏ ଦେଖୁନ ଗୋଟିଏ ସ୍ୱାମୀ ସ୍ତ୍ରୀ ଦି ଜଣ ଗୋଟିଏ ଉଦାହରଣ ଆସିବ ସେ ପ୍ରସଙ୍ଗଟା ଭଗବାନ ସ୍ମରଣ କରୁଛନ୍ତି ଯଜ୍ଞ ପତ୍ନୀ ନା ଯଜ୍ଞ ପତ୍ନୀ ସ୍ମରଣ କଲେ ସେ ବହୁତ ସବୁବେଳେ ଡାକୁଛନ୍ତି ଆଜି ଭଗବାନଙ୍କର ମନରେ ପଡ଼ିଗଲା କିଏ କେଉଁଠି ଭଗବାନ ଭଲ ପାଉଛି ଆମେ ଏଇଠି ଅଛେ ପଟାମୁଣ୍ଡି ରହିଛି କିଏ ବମ୍ବେ ରହିଛି କିଏ ଦିଲ୍ଲୀ ରହିଛି କିଏ କେଉଁଠି ବିଦେଶରେ ରହିଛି କିଏ ଭଲ ପାଉଛି କାହାର କେତିକି ସ୍ନେହ ମମତା ଆମେ କୃଷ୍ଣ 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 ଦୁଇ ଘଣ୍ଟା ହଉଛେ ସେ କଣ ଜାଣୁ ନା ଝିଅ ହଉ ଭିତୁ ଭିତରେ ଏଇଟା କୃଷ୍ଣ କୃଷ୍ଣ ମୋର ଡାକୁଛି ରେ ସେ କାହିଁ ମନେ ହେବେ ଦେଖିବେ ଭଲ ଗୁଣ ହେଲା ଅପ୍ରାକୃତ ଗୁଣ ହେଲା ତ ଚାହେଁ ସ୍ମରଣ କରି ସେ ସ୍ମରଣ କଲେ ଭଜନଟା ହୁଏ ଭଜନଟା ଆଉ କଣ ତୁମେ ଭାବୁଛ ତୁମେ ଯୋଉ ବାଡେ ପିଟି ହେଇକି ଯୋଉ କହୁଛ ମୁଁ ଏଇଟା ଏହା କରିବି ତା କରିବି ପରିକ୍ରମା କରିବି ଚଲାଓ କିଛି ଅସୁବିଧା ନାହିଁ କର ସେଟା ବିଧି ଅଛି ସବୁ ପରିକ୍ରମା କରିବ ମାଗି ଖାଇବ ଭଜନ କରିବ ସବୁ କର ତୁମେ ମନେ ରଖ ତାଙ୍କ ଉପରେ ନିର୍ଭର କର ଶରଣାଗତି ନ ହେଇପାରିଲ ଅପ୍ରାକୃତ ଗୁଣକୁ ତୁମେ ଉଦିତ ନ କରିପାରିଲ ଶରଣାଗତି ଦ୍ୱାରା ଗୁରୁ ବୈଷ୍ଣବରେ ସେ ତ ଅନେଇବେନି ଆଉ ଭିକାରୀ ଦେଖିଛ ନା ଭିକାରୀ ଭିକାରୀ ଯୋଉ ଲାଇନ ହେଇକି ପୁରରେ ବସନ୍ତି ସେ ଯୋଉ ସମୁଦ୍ର କୂଳ ଆଡେ ମା ମା କିଏ ଅନାଏ ଯାହାର ଦବାର ଥିବ ସେ ଯେ ଅନେଇବ ନା ଅଲଗା ଲୋକ ସେ କେତେ ମାମା ଆମେ ତ ଅନାଉ ନା ଚାଲ ଆମେ ଦବାର ନାହିଁ କାହିଁକି ତ ଅନେଇବି ନେଇ ଖାଇବେ କଣ ଖାଇବେ ସେଠୁ ସେ ବିକ ନେଇଯିବେ ସେଠୁ ନେଇକି ଆମିଷ ମାଛ ଗୋଟେ କିଣି କିଣି ନେଇ ପଳେଇବେ ମୁଁ ନିଜେ ଦେଖିଛି ଆଉ ସେ ଯୋଉ ଗାଡି ଚଲଉଛନ୍ତି ଏଣେ ଲେପଡ଼ସି ତାକୁ ପଇସା ଦେଇଦେବ ସେ ଗୋଟେ ମାଛ ଗୋଟେ ଧରିକି ଯାଉଥିବ କୁହନ୍ତୁ ମୁଁ କି ତାଙ୍କୁ ଦେବନି ଆମେ ଗୋଟେ ପ୍ରାକୃତ ମଣିଷ କିମ୍ବା ଗୋଟେ ପ୍ରାକୃତ ଗୁଣ ଦେଖିଦେଲ ଭାଇ ଲୋକଟା କଣ ସେଟା ଆକର୍ଷି କରୁଛି ଚାଲ ହେଲା କୃଷ୍ଣ କୃଷ୍ଣ ଆମେ ଡାକୁଥିବା ଯଦି ପ୍ରାକୃତ ଗୁଣ ଥିବେ କୃଷ୍ଣ ଅନେଇବେ କି ଅନେଇବେ ସେ ଅନେଇବେନି ଚାହିଁବେନି ହେଲେ ଆମେ ଏତେ ଯୋଉ ପ୍ରଚେଷ୍ଟା କରୁଛେ ଗମ୍ଭୀର ଭାବରେ ଯୋଉ ଭକ୍ତିରେ ଗୁରୁଙ୍କ ପ୍ରାର୍ଥନା ମଙ୍ଗଳାରତୀ ଆସିବା ସବୁ ଯୋଉ କରୁଛେ କେବଳ କେମିତି ଶରଣାଗତରେ ଆସିବି ଗୁରୁ ବୈଷ୍ଣବ ଚରଣରେ ତାଙ୍କର ବାକିଟାକୁ ମାନେ କେମିତି କୃଷ୍ଣଙ୍କର ସେବା କରିକି ଜୀବନଟା କଟେ ଶରଣାଗତି ନହେଲେ ତ ମୋତେ କୃପାଟା ଆସିବନି କୃପା ନହେଲେ ତ ମୋତେ ଅପ୍ରାକୃତ ଗୁଣ ଉଦିତ ହବନି ଅପ୍ରାକୃତ ଗୁଣ ଉଦିତ ନହେଲେ କୃଷ୍ଣ ମୋତେ ଆକର୍ଷଣ କରିନି ଆମେ ତ ଗୋଟେ ଭଲ ଲୋକଟାକୁ ଖରାପ ଲୋକଟାକୁ ଭଲ ପାଉନି ଆଉ ଏ ଲୋକ ପିଲାଟା ଏମିତିକା ସେ ପିଲାଟା ସେମିତିକା ଆମେ ଚାହିଁବାକୁ ଇଚ୍ଛା ହଉନି ଆଉ କୃଷ୍ଣଙ୍କୁ ବି ଚାହିଁବେ ତୁ କୃଷ୍ଣଙ୍କର ସ୍ମରଣ ପଡ଼ିଗଲେ କା କଥା ଯଜ୍ଞ ପତ୍ନୀ ତାଙ୍କର ଯୋଉ ଅପ୍ରାକୃତ ଗୁଣ ସେଟା କୃଷ୍ଣଙ୍କୁ ଆକର୍ଷଣ କଲା କୃଷ୍ଣ ଆକର୍ଷିତ ହେଇଯାନ୍ତି କା ଦ୍ୱାରା ତାଙ୍କ ଦ୍ୱାରା ସେ ଭକ୍ତି ଦ୍ୱାରା ଭକ୍ତି କାହାର ତାଙ୍କର କୃପା ସେମାନେ କୃଷ୍ଣ କୃଷ୍ଣ କୃଷ୍ଣଙ୍କୁ ଆକର୍ଷଣ କରନ୍ତି ଅନ୍ୟ କଥାରେ ଭକ୍ତିରେ କୃଷ୍ଣଙ୍କ କୃପା ନା ଲାଗ୍ନି ଶକ୍ତି ରାଧାରାଣୀଙ୍କ ପାଖରେ ଅଛି ତେଣୁ କୃଷ୍ଣ କାହା ପ୍ରତି ଆକର୍ଷିତ ହୁଅନ୍ତି ରାଧାଙ୍କ ପ୍ରତି ସେ ରାଧାଙ୍କ ଶକ୍ତି ରାଧାଙ୍କର କୃପାଟା ଯୋଉ ଗୁରୁ ଗୁରୁଙ୍କ ମାଧ୍ୟମରେ ଯିଏ ପାଇବ କୃଷ୍ଣ ଆକର୍ଷିତ କୃଷ୍ଣ ଆଉ ସେଇଟା ଅପ୍ରାକୃତ ଏଇଟା ହେଉଛି ଗୁରୁତତ୍ଵ ଯେ ଆମେ ଆମେ କଲେ କଣ କଣ ନ ହବ କୃଷ୍ଣଙ୍କୁ ମୁଁ ଏତେ ଡାକୁଛି କୃଷ୍ଣଙ୍କୁ ପରିକ୍ରମା କରୁଛି କୃଷ୍ଣଙ୍କୁ ଭଜନ କର ତୁମେ ଯେତେ କରୁଛ କରୁନା ହବନି କାହିଁକି ହବନି କୃଷ୍ଣ କାହାର କୃଷ୍ଣ କେବଳ ଏକମାତ୍ର ରାଧାର ଆଉ କାହାର ନୁହନ୍ତି କୃଷ୍ଣ ଆଉ କାହାର ନୁହନ୍ତି କାହାର ସିଏ ରାଧାରାଣୀଙ୍କର ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଆମର ଯଦି କୃଷ୍ଣଙ୍କୁ ଆକର୍ଷଣ କରିବା ଆମେ କାହା ପ୍ରତି ଆକର୍ଷିତ ହବା ଦରକାର ରାଧାରାଣୀ ଆମେ ତ ରାଧାରାଣୀ ଜାଣିନେ ରାଧାରାଣୀ ରାଧା ଚିନ୍ତା କଲା ମାନେ ତୁମର ଗୋଟେ ନାରୀ ଚିନ୍ତା ଆସିବ ସେ ଯଦି ଚିନ୍ତା କଲେ ନାହିଁ ମତେ ସେ କୃପାଟାକୁ କେମିତି ବୋଧଜୀବ ଗୁଡା ଏଗୁଡା ମତେ ଚିନ୍ତା କରିପାରିବେନି, ସେ ତାଙ୍କର କୃପାଟାକୁ ସେ ନିତ୍ୟାନନ୍ଦ ସ୍ୱରୂପରେ ଦେଲେ, ଗୁରୁତତ୍ଵ ନିତ୍ୟାନନ୍ଦ ସ୍ୱରୂପରେ ଦେଲେ। श्री नित्यानंद कृपा श्री जो राधारणी कृपा अभिन्न श्री कृपा गुरुतत्व जी महाप्रभु सहित नित्यानंद प्रभु सहित कनेक्ट जी शुद्ध आत्मा जहां अलग कामना बासना से कृपाटा पाई गुरु परंपरा पाखु श्री नित्यानंद कृपा से राधारणी कृपा सीटा पाइले से कौन हम कृष्ण कौन करिए आ कृष्ण काम से राधा कृपा जुआड़े गला आकर्षित हे सी राधारणी प्रति आकर्षित हमें ସେ ଆକର୍ଷିତ ହେଇଗଲା ସେ ତ ଟାଣି ନେଇ ପଳେଇଲା ଆଉ ସେଟା ନେଇ ପଳେଇବେ ଆଉ ଅପ୍ରକୃତ ଗୁଣର ଆଧାର ନହେଲେ ଏସବୁ ହେଇପାରିବନି ଆଉ ଏସବୁ ପାଇବାକୁ ହେଲେ ଆମକୁ ଏଇଭଳି ଶରଣାଗତ ଭାବନାକୁ ଆଣିବାକୁ ପଡିବ, ଗୁରୁବୈଷ୍ଣଙ୍କୁ ସେବା କରିବାକୁ ପଡିବ, ପ୍ରେମ ପାଇବାର ଆମର ଅଛି ନା। ତେଣୁ ସଖାମାନେ ଯେତେବେଳେ କହିଲେ ସେ ସୁକୋବାଚ ଇତି ବିଜ୍ଞାପିତ ଗୋପେ ଭଗବାନ ଦେବକୀ ସୁତାମ ଭକ୍ତାୟାମ ବିପ୍ରଭାର୍ଯ୍ୟାୟାମ ପ୍ରସିଦ୍ଧ ନିଦବ ବ୍ରବୀତ। କୃଷ୍ଣ କୃଷ୍ଣଙ୍କୁ ସଖାମାନେ କେବଳ କହିଦେଲେ, କଣ କହିଲେ ଆମକୁ କ୍ଷୁଦା ଲାଗୁଛି, ସାଙ୍ଗେ ସାଙ୍ଗେ କୃଷ୍ଣଙ୍କ ମନରେ ପଡ଼େ ଏଇ ହେଉଛି ଆକର୍ଷଣ କୃଷ୍ଣଙ୍କର, କ୍ଷୁଦା ଲାଗୁଛି ନା ଆରେ ଯଜ୍ଞ ପତ୍ନୀମାନେ ଅଛନ୍ତି ତାଙ୍କ କୃପା କରି। ଇତି ବିଜ୍ଞାପିତ ଗୋପେଇ ଭଗବାନ ଦେବ କିସୁତ ଭକ୍ତାୟା ବିପ୍ରଭାର୍ଯ୍ୟାୟା ପ୍ରସିଦ୍ଧ ନିଦବ ବ୍ରବୀତ। ବିପ୍ରଭାର୍ଯ୍ୟାଙ୍କର ବିଶେଷଣ ଲଗେଇଲେ ଭକ୍ତାୟା, ଭକ୍ତ ଏଇ ଯେ ବିପ୍ରଭାର୍ଯ୍ୟା ଯଜ୍ଞ ପତ୍ନୀ ତାଙ୍କୁ କୃପା କରିବା ପାଇଁ ତାଙ୍କର ଇଚ୍ଛା ହେଇଗଲା, ତାଙ୍କର ଯୋଉ ଶରଣାଗତି ତାଙ୍କର ଯୋଉ ଅପ୍ରାକୃତ ଗୁଣ କୃଷ୍ଣ ବର୍ତ୍ତମାନ ଆକର୍ଷଣ କରିଦେଲେ, କୃଷ୍ଣ ବର୍ତ୍ତମାନ କୃପା କରିବେ ପଠେଇବେ, ଏଟା କୃଷ୍ଣଙ୍କର କୃପା, କୃଷ୍ଣ ପଠାନ୍ତି ନା ହଉ କୃଷ୍ଣ ପଠେଇବେ, ସବୁ ସବୁ ବ୍ୟବସ୍ଥା ସେ ହିଁ କରିବେ, ଆମେ କଣ କରିପାରିବେ। ଏ ବହୁତ ବଡ ତତ୍ଵ ନା, ଏ ଯୋଉ ଆମେ ଗୋଟେ ସାଧାରଣ ଜିନିଷ ଚିନ୍ତା କରୁନେ, ଆମେ ଗୋଟେ ଟଙ୍କାଟା ପାଇବା କେତେ କଷ୍ଟ, ଗୋଟେ ସ୍ତ୍ରୀଟା ପାଇବା କେତେ କଷ୍ଟ, ଭଗବାନ ପାଇବାଟା ତାହେଲେ ସେଇ ହିସାବରେ କେତେ ବଡ ଜିନିଷଟା ଆମ ଦ୍ୱାରା ହବ କି। ଏ ଜଗତରେ ଯୋଉଟା କରିପାରିବା ଆମେ ପାଇପାରିବା ଆମେ ଚେଷ୍ଟା କରିକି ସେଇଟା କରିପାରିବା କରିପାରୁନା, ତାର ଭଗବାନ କଣ ପୁରା ସୁପର ସ୍ଥିତିରେ ଅଛନ୍ତି, ଆବସଲ୍ୟୁଟ ସ୍ଥିତିରେ, ତାଙ୍କୁ କଣ ଆମେ ପାଇପାରିବା, ତାଙ୍କର କୃପା ତାଙ୍କ ଉପରେ ନିର୍ଭର ହେଇଗଲା ପରେ ଯାହା କିଛି ହବ। ଆଉ ତାଙ୍କ ଉପରେ ତ ନିର୍ଭରତା ତାଙ୍କର କୃପା ଆମେ ସବୁ ଜାଣିନେ ନା ପାଇବା କେମିତି, ସେଥିପାଇଁ ସେ ପଠଉଛନ୍ତି ତାଙ୍କ ନିଜ ଲୋକ ଆଚାର୍ଯ୍ୟ ପରମ୍ପରାରେ ଆସିଲେ, ସେଥିପାଇଁ ତାଙ୍କର ଟିଚିଂସ ଉପରେ ଆମର ଇମ୍ପୋର୍ଟାନ୍ସ, ତାଙ୍କ ସହିତ କେମିତି ମୁଁ କନେକ୍ଟ ହେବି, ଆଚାର୍ଯ୍ୟ ସହିତ କନେକ୍ଟ ନ ହେଇପାରିଲେ ତୁମେ କୃଷ୍ଣଙ୍କ ସହିତ କନେକ୍ଟ ହେଇପାରିବେନି, ସାଧାରଣ କୃପା ସହିତ କନେକ୍ଟ ହେଇପାରୁନ ଆଉ କୃପା ଶକ୍ତି ସହିତ ଆଉ କୃଷ୍ଣ କାହିଁ ଆକର୍ଷଣ କରି ହେଇପାରିବେ। ହରେ କୃଷ୍ଣ ଜୟ ଗ୍ରନ୍ଥରାଶ୍ରମ ଭାଗବତ ଏବଂ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ଗୌର ପ୍ରମାନନ୍ଦ।